ॐ नमो भगवते वासुदेवाय। श्रीमद् भगवद गीतार द्वितीय अध्याय आम श्रवण करुले कि अर्जुन द्वंद्वात्मक स्थिति उपस्थित होला पर से भगवान शरण जाइछन्ते एवं निजकु भगवान चरण कमल गुरु चरण कमल समर्पित होती तर भगवान श्रीकृष्ण सखा भाव व्यवहार करना बर्तमान गुरु जो गांभीर्यता से हिसाब से ही से अर्जुन को वर्तमान प्रबोध देवे किंतु प्रथमे भगवान तांकु मूर्ख बोली संबोधन कर असुच्यान मनुष्यस्व प्रज्ञा वादश्च भासते कथा सुन कथा अगता सुच नानु सोचते पंडिता जो मैंने पंडित लोक से भी चिंता करते नहीं जन्म मरण रोग व्याधि गोटे शरीर स्वरूप विद्वान लोक मैंने के मोहित नहीं जोटा वास्तव सत्य जोटा हम ताप चिंता कर जन्म है मान मरण हम रोग हम निश्चित हम कौन हिसाब से तक अवॉइड करहबन शरीर अच्छी मान रोग हम ही हम मृत्यु हम ही हम क्षुदा तृष्णा ये सब आसो पंडित लोक मैंने व्यतीव्यस्त हो संसार कौन समाधान ना शरीर धारण आम कला समाधान करने को चेष्टा करें कर्म हिसाब से जहाँ आसा तक आसो ही आसो तुम्हें कभी अवॉइड कर पार तुम समाधान कर बोका कथा मनुष्य से साधारण मनुष्य मैंने ज्ञानी मान आगे मूर्ख बोली ज्ञानी मान मूर्ख बोली देखते मूर्ख गुड़ा अरे दिन राति जिते प्रकार चेष्टा कले भी जिते प्रकार तुम जहाँ कले भी तार समस्या समाधान किसी ना जगत कारण शरीर धरवाटा गोटे हूँ समस्या शरीर धरीच मैंने तुम कर्मफल हिसाब से सब सब अलरेडी अलटमेंट अलटमेंट हो तुमको रही केवे रोग हम के भोग के कौन कर सब हो रही तुम तो किसी अवॉइड कर पार आतीव्यस्त होगा दरकार नहीं मोर कर्मर फल आदि कि बुद्धिमान अच्छे से ओभरकम करने चाहिए अतिक्रम करने चाहिए तेज भगवान शरण जीव भगवान शरण जावा व्यतीत आते प्रकार तुम गोटे चालाखी एट ओडिया कह जाए गोटे कनिंग कनिंग नेचर भक्त है कि भी सी गोटे चालाक तार शरण जाना भगवान शरण जाऊनि गुरुकृष्ण शरण जाऊनि से विभिन्न प्रकार उपाय अवलंबन करते ये करदे मुझे एमती होमटा कर सी गोटे कनिंग फेलो ताक सी भी गोटे कनिंग लोक सी भी सक्सेस स्पिरिचुअल लाइफ में पाइपर तुम्हें जिते चतुर हेल्ले मन रखा पड़ो तुम कर्मफल अच्छे तुम जुआड़े घूरी घारिकी गले भी जमती गोटे एकर जमी भितर नेट घूरी दिखाई जाली घूरी दिखाई गोटे फाश बांध दिखाई तापर गोटे जंतु पशिला सी जिते चालाक करके जुआड़े गले भी जो डिरेक्शन गले भी सी नेट भितर पड़ो ही पड़ो कारण तार सराउंडेड नेटा अच्छे कर्मफल गोटे जाल भाया तुम किए भी हुआ कौन हिसाब से कर्मी ज्ञानी जोगी जे भी हुआ भक्त गृहस्थ ब्रह्मचारी जे भी हुआ तुम निजर कर्मफल रही चतुरा में जाए कि कौन उच्च पदवी कौन जगतर कौन प्रकार जिन कर्मफल खंडन करने को समर्थ नुह एपरिक देवादेवी पूजा पर्यटन लगे दिहला तुम देवादेवी पूजा कले कौन कौन बहुत यज्ञ कौन ये पूजा से पूजा गोटे कर्मफल खंडन हो कौन किसी हेन से किसी कार्य कर कर्मफल केवल भगवान शरण गले भक्ति तुम कर्म कर भोग पड़ो ही पड़ो से कृष्ण ही केवल खंडन कर चतुरामी किसी हो कनिंग अत्यंत चतुराम सहित बुद्धिमतार सहित जुक्तिर सहित मनुष्य जिते प्रकार चेष्टा कर सुखर रही शांति रही शांति ना जगत रुम के शांति रोटा कैलेस जिनिस मूर्खामी जिन जगत भगवान कहते दुखा शांति ना तुम्हें कमी शांति रही तुम्हें शांति प्रभु कहते सृष्टि की बनैया लोक सुख ना तुम्हें कमी सुख रो ତେଣୁ ଭଗବାନଠୁ ବଡ଼। ଯେମିତି ଜଗତର ବୈଜ୍ଞାନିକମାନେ ଶିକ୍ଷିତମାନେ ଦର୍ଶିକମାନେ ଶିକ୍ଷା ସବୁ ଚେଷ୍ଟା କରିବା, ଆମେ ସୁଖରେ ରହିବୁ ପସିବୁଲ ନୁହେଁ। ତୁମେ ଆମେରିକାର ସୁଖ ରହିପାରିବନି, ଭାରତର ସୁଖ ରହିପାରିବନି, ତୁମ ଘରେ ସୁଖ ରହିପାରିବନି, ବାହାର ବିଦେଶରେ ସୁଖ ରହିପାରିବନି। ସୁଖ ଏ ଜଗତର ସୁଖ, ଏଠି ଶାନ୍ତି ନାହିଁ, ସୁଖ ନାହିଁ, କେବେ ଏଠି ତୁମକୁ ଶାନ୍ତି ରହିବାକୁ ଦିଆଯିବନି। କାରଣ ତୁମେ ଗୋଟେ ଦୋଷୀ, ତୁମେ କର୍ମ କିଛି କରିଛ, ସେ କର୍ମଫଳ ପାଇଁ ଏଇଟା ଗୋଟେ ଦଣ୍ଡ। ଭକ୍ତିମୟ ଠାକୁର ଲେଖୁଛନ୍ତି ତାଙ୍କର ଜୀବତତ୍ତ୍ୱରେ, ଏଇଟା ଗୋଟେ ଦଣ୍ଡ, ଏଇଟା ଗୋଟେ ଦଣ୍ଡ ପାଇବା ପାଇଁ ଜାଗା ଏଇଟା। ତୁମେ ଏଠି କ'ଣ ସୁଖରେ ରହିବ ଚିନ୍ତା କରୁଛ? ଚତୁର ହେଇଗଲେ କିଛି, ତୁମେ ଯେତେ ଚତୁର ହବ, ଯେତେ ବୁଦ୍ଧି ଖର୍ଚ୍ଚ କର, ପଡ଼ିବ ସେ ଜାଲରେ। ତୁମ ଚାରିଆଡ଼େ ଜାଲ ରହିଛି, କର୍ମଫଳଟା ତୁମେ ସନ୍ଧି ହେଇଯିବ। ସେଥିରେ କୌଣସି ସମାଧାନ ଜଗତର ନାହିଁ। ପଣ୍ଡିତ ଲୋକ କ'ଣ ବ୍ୟତିବ୍ୟସ୍ତ ହୁଅନ୍ତି? ଏଇଟା ଜଗତର ଯେତେବେଳେ ସ୍ୱଭାବ ଏଇଟା, ତ କ'ଣ ବିନାଶ ହବ ହିଁ ହବ, ରୋଗ ହବ ହିଁ ହବ, କ'ଣ ଦୁଃଖ କରିବାର ଅଛି? କିଛି କରିବାକୁ, କୌଣସି ଜିନିଷର ସମାଧାନ କିଛି ନାହିଁ ଏ ଜଗତରେ। ସବୁ ଟାଇମ ବିଙ୍ଗ, ଗୋଟେ ସମୟ ପାଇଁ କେବଳ। ଔଷଧ ଖାଇଦେଲେ ଆମ ରୋଗଟା ଭଲ ହେଇଗଲା, ଭଗ ରୋଗଟା ଭଲ ହେଲାନି, ଆଉ ଗୋଟେ ରୋଗ ପୁଣି ବାହାରିବ। ତୋର ଦେହ ରୋଗ ନାହିଁ, ମାନସିକ ରୋଗ ବାହାରିବ। ଯାହାର ଦେହ ରୋଗ ନାହିଁ ତାର ମାନସିକ ରୋଗ ନାହିଁ ନା କ'ଣ? ତା ଦେହଟା ଭଲ ଭାରି ଫିଟ୍ ରହିଛି, ମନ ଠିକ ନାହିଁ, ଏ ଗୋଟେ ରୋଗ। ଶାନ୍ତିରେ ତୁମ ଜଗତରେ ବଞ୍ଚିବାକୁ ଦିଆଯିବନି। ତୁମେ ପଣ୍ଡିତ ହୁଅ କି ମୂର୍ଖ ହୁଅ କି ଚତୁର ହୁଅ କି ଯିଏ ବି ହୁଅ, ଏଠି ତୁମ ସୁଖରେ ରହିବା ପାଇଁ ଦିଆଯିବନି। କାରଣ ଏଇଟା ଦୁଃଖ, ସୁଖରେ ଯଦି ରହିବା ପାଇଁ ଚାହୁଁଛ କେବଳ ଭଗବାନଙ୍କର ଶରଣ ଯାଅ, ପ୍ରଭୁଙ୍କର ଶରଣ ଯାଇକି, ଯଦି ଭଗବାନଙ୍କର ଶରଣ ଯାଇକି ତାଙ୍କୁ ପ୍ରାର୍ଥନା କରିପାର, ତାଙ୍କ ସହିତ ଯୁକ୍ତ ହେଇପାର, ଏଠି ଟିକେ ସୁଖ ମିଳିବ, ତାଙ୍କ ସହିତ ଯୁକ୍ତ ହେଲେ ପାର ହେଇ ଗଲେ ସେଠି ସୁଖ ମିଳିବ। ଆଉ ଇଏ କୌଣସି ନା ଧନ ନା ପାଣ୍ଡିତ୍ୟ ନା ଅନୁଗାମୀ କିଛି, ସେଥିପାଇଁ ମହାପ୍ରଭୁ ନା 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 ମନା କଲେ ନା, ତାର ତାତ୍ପର୍ଯ୍ୟ ବି ଏଇଟା, ମୋର ଦରକାର ନାହିଁ ମାନେ ସେଥିରେ କିଛି ସୁଖ ନାହିଁ, ନ ଧନମ୍ ନ ଜନମ୍ ନ ସୁନ୍ଦରୀ କବିତାମ୍ ବା ଜଗଦୀଶ କାମ, ଏଥିରେ କୌଣସି ସୁଖ ନାହିଁ, ନା ପଇସାର ସୁଖ, ତୁମେ ତ ଶାନ୍ତି ମିଳିବନି। ଆଉ ତୁମେ ଯେତେ ଚେଷ୍ଟା କଲେ କ'ଣ ହବ? ପଣ୍ଡିତ ହବାକୁ ପଡ଼ିବ ନା, ବିଦ୍ୱାନ ହବାକୁ ପଡ଼ିବ। ଗଧା ଭଳିଆ ବୁଦ୍ଧି ରଖିଲେ ଚବିଶ ଘଣ୍ଟା ସଂସାର ଖଟିଲେ କ'ଣ ଲାଭ ଅଛି? ଚବିଶ ଘଣ୍ଟା ଲୋକ ଗୋଟେ ଦୌଡ଼ୁଛି, କ'ଣ ନା ମୁଁ ସୁଖରେ ରହିବି? ଆରେ ତ ମୂର୍ଖଟା କିରେ, ତ ପେଟ ଚାଙ୍ଗଡ଼ା ପାଇଁ ଲୋକ କୁହନ୍ତି କେତେ ପେଟଟା, କେତେ କେତେ ଭାବିଲେ ପେଟ ମାପିଛ କେବେ? ମାପିନ, ଦେଖୁନ ପେଟଟା କେତେ, ନାଇ ଆଡ଼କୁ ଦେଖ, ନାଇ ନାଇ ପାଖରୁ ଯୁଆଡ଼େ ମାପିବ ଚାଙ୍କଡ଼େ, ନାଇ ପାଖରୁ ଯୁଆଡ଼କୁ ମାପିବ ଦେଖ ଚାଙ୍କଡ଼େ, ତାପରେ ଅଲଗା ପାର୍ଟ ସବୁ ରହିଛି, ପେଟଟା ଚାଙ୍କଡ଼େ, ଟୋଟାଲ ତ ଚାଙ୍କଡ଼େ, ଆଉ ଉପରୁ ଦେଖୁନ ଟୋଟାଲ ତୁମ ଚାଙ୍କଡ଼େ, ଯିଏ ଯେତେ ବଡ଼ ତା ହାତର ଚାଙ୍କଡ଼େ ହେଇଥିବ, ପେଟ ଚାଙ୍କଡ଼େ ପାଇଁ ଦୌଡ଼ୁଛି ଦେଖୁ ମଣିଷ କେତେଛି, କ'ଣ ଖାଇବାର ଅଛି, ବାସ ବଞ୍ଚିବାର ଅଛି, ଏତେ କ'ଣ ଆମର ଆବଶ୍ୟକ ଅଛି? ଯେତେ ତୁମେ ଯାହା କିଛି କର, ଏଇଟା ଗଧାମୀ ବୁଦ୍ଧି। ଯିଏ ବି ଜଗତର ଯେତେ ବହୁତ କଠିନ ପରିଶ୍ରମ କରୁଛି କିନ୍ତୁ ଭଗବାନଙ୍କୁ ଭକ୍ତି କରୁନି, ସେ ଫେଲୁଅର ହବ। ପରାଭବତା ଅବୋଧ ଜାତମ ଯାବତ ନ ଜିଜ୍ଞାସ ଆତ୍ମତତ୍ଵ ଭଗବାନ ଋଷଭଦେବଙ୍କର, ଋଷଭଦେବ କହୁଛନ୍ତି ପରାଭବସ୍ତାବତ ଅବୋଧ ଜାତମ, ସେ ଲୋକର ଡିଫିଟ୍ ହବ ନିଶ୍ଚିତ। ଭାଗବତ ବାଣୀ ଆଉ ଆମେ କ'ଣ କାମ ଦେଖିକି କହିବୁ ନା, କ'ଣ ଟଙ୍କା ପଇସାର କ'ଣ ବେପାର କାମ ନା କ'ଣ? ଭାଗବତ ଗୁରୁବୁଲିଆ କଥା କୁହା ହବ, ହଁ ତୋ ଛୁଆ ସ୍ତ୍ରୀ ଛୁଆ ପିଲା ନେଇ ସଂସାର ଭଲ ରୁହ, ନାଇଁ ନାଇଁ ଏଥିରେ କମ୍ପ୍ରମାଇଜ୍ କିଛି କରାହବନି। ପରାଭବସ୍ତାବତ ବୋଧ ଜାତମ, ଯେପରି ତୁମର ଜ୍ଞାନ ଉଦୟ ହେଲେ ତୁମେ ପରାଭବ ହବ। ପରାଭବ ମାନେ କ'ଣ? ପରାସ୍ତ ହବ ହିଁ ହବ, ଡିଫିଟ୍ ହବ ହିଁ ହବ, ମାଡ ଖାଇକି ତୁମକୁ ବଙ୍କେଇ ଦେବ ମାୟା, କେତେ ଚତୁର ତୁମେ ହେଇଥାଉ ଖାଇବ ଆଉ ମାଡ, ଆଉ କେତେ ବଡ଼ ପଦବୀରେ ଥାଉ ଯିଏ ଥାଉ ବେଣ୍ଡ କରିଦେବେ ପୁରା ମାୟା। ପରାଭବ ସ୍ଥାବତ ବହୁତ ଜାତମ, କେତେ ମାନେ ପରାଭବ? ଯାବତ ନ ଜିଜ୍ଞାସ ଆତ୍ମତତ୍ଵ ତାବତ କ୍ରିୟା ତାବତ ମନ ହୋଇ, ଯାବତ କ୍ରିୟା ତାବତ ମନ ହୋଇ କର୍ମାଦି ଶରୀର ଭାଜନ। ତୁମେ ତ ଯେତେପର୍ଯ୍ୟନ୍ତ କର୍ମ କରୁଥିବ ଇନ୍ଦ୍ରିୟ ଦ୍ୱାରା ସବୁ ମନ ରହିଲା, ଇନ୍ଦ୍ରିୟ ରହିଲା, ତୁମେ ଟାଣି ଘୋଷରେ ନେଇ କର୍ମରେ ନିଯୁକ୍ତ କରିବ, କର୍ମ ପାଇଲେ ତୁମେ ଶରୀର ପାଇଲ, ଆଉ ଇନ୍ଦ୍ରିୟ ମନ ରହିଲା ନା, ଆତ୍ମତତ୍ଵ ନ ଆତ୍ମତତ୍ଵ ତୁମର ଆସୁନି ମାନେ ଇନ୍ଦ୍ରିୟ କର୍ମ ମାନେ ଆକ୍ଟିଭ ହେଇକି ରହିଲେ ତୁମେ ଆତ୍ମତତ୍ଵ ଆସୁନି ନା। ମୁଁ ହେଉଛି କାନ, ମୁଁ ହେଉଛି ଆତ୍ମା, ମୋର କର୍ତ୍ତବ୍ୟ ହେଉଛି ଆଗେ ପରମାତ୍ମାଙ୍କର କର୍ତ୍ତବ୍ୟ, ତୁମେ ଦେଲେ ସେଇଟା ଭୁଲି ଯାଉଛି ଆତ୍ମତତ୍ଵ ସଂସାର ବିଷୟରେ ଦୌଡ଼ିବ। କର୍ମ କଲ, କର୍ମ କଲା ମାନେ ଇନ୍ଦ୍ରିୟ ରହିଲା, ମନକୁ ନେଇକି ଚାଲିଲ, ପୁଣି ଗୋଟେ ଶରୀର ପାଇଲ, ଶରୀର ପାଇଲ, ପୁଣି ଶରୀର ଆରମ୍ଭ ହେଇଗଲା, ପୁଣି କର୍ମବନ୍ଧନ ଆରମ୍ଭ ହେଇଗଲା, ପରାଭବ। ଶରୀର ପାଇଛି ବୋଲି ତେଣୁ ଡିଫେଟ୍ ହେବ ଯଦି ଆତ୍ମତତ୍ଵ ଜିଜ୍ଞାସ ନ କରିଲ। ଭଗବାନ ଋଷଭଦେବ ଶହେ ପୁଅକୁ ବସିକି ଭାବୁଛନ୍ତି ଦେଉଛନ୍ତି ପ୍ରାଭବସ୍ତାବତ ବୋଧ ଜାତମ ଯାବତ ନ ଜିଜ୍ଞାସୟ ଯାବତ ନ ଜିଜ୍ଞାସୟ ଆତ୍ମତତ୍ଵ ତାବତ କ୍ରିୟା ଏବଂ ତାବତ କ୍ରିୟା ଯାବତ ମନୋବି ଶରୀର ବାଚ ଏମିତି ଅଛନ୍ତି ଇ ବଡ଼ ବିଚିତ୍ର ଏବଂ କରବା ମନମ ପ୍ରଯୁକ୍ତି ସେ ତା ପ୍ରଭୃତି ଶ୍ଳୋକ ସବୁ ଆଉ ପ୍ରୟୋଗ ହେଉନି ଭାଗବତ କହୁଥିଲା ସବୁ ପ୍ରୟୋଗ ହେଉଥିଲା ମନମ ପ୍ରଯୁକ୍ତି ମନ ହିଁ ତୁମକୁ ପକେଇଦେବ କାମରେ ମନ ଏମିତିକା ଜିନିଷ ତୁମକୁ ଘୁରେଇ 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 କର୍ମରେ ଲଗାଇଦେବ କର୍ମରେ ଲଗାଇଲା ମାନେ କର୍ମର ଫଳ ହେଲା କର୍ମ ଫଳ ମାନେ ଶରୀର ଶରୀର ମାନେ ପୁଣି ଡିଫିଟ୍ ହେଲା ଆତ୍ମତତ୍ଵ ଜାଣିପାରୁନ ଆତ୍ମତତ୍ଵ ନ ଜାଣିଲେ ତୁମେ ଶରୀର ବନ୍ଧନରୁ ପାଇବନି ରକ୍ଷା ଆଉ ମୁଁ ଆତ୍ମା ମୋର ଏ ସଂସାରରେ କୌଣସି ଜିନିଷ ପାଇବାର ନାହିଁ କି ମୋର କେଉଁଥିରେ କଲ୍ୟାଣ ହେବାର ନାହିଁ ମୋର କଲ୍ୟାଣ କେବଳ ହେବ ପରମାତ୍ମାଙ୍କର କୃଷ୍ଣଙ୍କର ସେବା କରେ ଆତ୍ମସ୍ଥିତିରେ ନୁହଁ ଆସିଲେ କୌଣସି ପ୍ରକାର ସମୁଦାୟର ସମସ୍ୟାର ସମାଧାନ ହେବନି ନିଜର ତ ହେବନି ଆଗେ ଆଉ ମୋର କାହିଁକି ଦୁଃଖ ଆସୁଛି ମୁଁ କାହିଁକି ଏମିତି ହେଇଗଲା ମୋର ଏମିତି ଅସୁବିଧା ହେଇଗଲା ଏଟା ତୁମ ଆତ୍ମାଟା ଆଉ ଏଇଟା ହେବ ଆଉ ଏଇଟା ସବୁ ଶରୀରର କର୍ମଫଳଟା ଆଉ ଆତ୍ମା ଏଥିରେ କ'ଣ ଅସୁବିଧା ରହିଛି ଆତ୍ମା ତତ୍ତ୍ଵଟା ଉଦୟ ନହେଲା ମାନେ ନିଜର ସମସ୍ୟା ସମାଧାନ ହେବନି ଅନ୍ୟମାନଙ୍କୁ ତୁମେ କ'ଣ ହେଲ୍ପ କରିବ କିଛି କାହାକୁ କେହି କାହାର କିଛି ସହାୟତା କରିପାରନ୍ତି ତୁମର ଦୁଇଟା ହାତ ଅଛି ନା ଆଉ ସେ ଦୁଇଟା ହାତ ତୁମ ପାଇଁ ବି ସଫିସିଏଣ୍ଟ ନୁହଁ ତୁମର ଯେଉଁ ଦୁଇଟା ହାତ ଅଛି ତୁମର କାମ ପାଇଁ ବି ସଫିସିଏଣ୍ଟ ନୁହଁ ସେନେ ସ୍ତ୍ରୀ ଛୁଆ ପିଲା ସବୁ ମିଶିକି ତୁମକୁ ସାହାଯ୍ୟ କରୁଛୁ ଭାବିଲେ ବୁଝୁଛ କି ନାହିଁ ତ ଚାରି ହାତ ତୁମେ ନୁହଁ ଦୁଇ ହାତ ମନେ ରଖିଥିବ ସେ ଦୁଇ ହାତରେ ବି ସେସବୁ କାମ ବୟସ ହେଲେ କାମ କରିବନି ମଳମୂତ୍ର ବି ତ୍ୟାଗ କରିବା ପାଇଁ ଆଉ ଜଣେ କିଏ ଆସିକି ପରିଷ୍କାର କରିବ ଆମେ ଦୁଇ ହାତ ଚାରି ହାତ ନୁହନ୍ତି ମଣିଷ କୌଣସି ହିସାବରେ ଗର୍ବ କରିବା ଉଚିତ ନୁହେଁ ଏଟା ଗୋଟେ ବାର୍ଗେନିଂ ବ୍ୟାଡ୍ ବାର୍ଗେନିଂ ପ୍ରପାତ କହିଛନ୍ତି ଶରୀର ମିଳିଯାଇଛି ମାନେ ତୁମେ ବ୍ୟାଡ୍ ବାର୍ଗେନିଂ ଏଥିରେ ଲଷ୍ଟ ଆଙ୍ଗର ଗ୍ରିଡ୍ସ ସବୁ ରହିଛି ତୁମେ ତାକୁ ଫୁଲଫିଲ୍ କରିବାକୁ ପୁଣି ଧରିବ ସେ ତ କେବେ ଅପୂରଣୀୟ ଜିନିଷ ତେଣୁ ତୁମେ ଆତ୍ମତତ୍ଵ ସ୍ଥିତିକୁ ନ ଆସିଲେ ହେବନି ପ୍ରଭାବ ହେଇଯିବ ବଡ଼ ସୁନ୍ଦର ଉପଦେଶ ଋଷଭଦେବଙ୍କର ପ୍ରତିଦିନ ଯାବତ ମହିମା ସୁଦେବ ନମୋଚ୍ୟତେ ଦେହ ଯୋଗେଇ ନ ତାବତ ସେ ଦେଖିଥିଲେ ଯେପର୍ଯ୍ୟନ୍ତ ପ୍ରତିଦିନ ଯାବତ ମୟି ବାସୁଦେବ ମୁଁ ବାସୁଦେବ ସେ ବାସୁଦେବ ନୁହନ୍ତି କୃଷ୍ଣ ନୁହନ୍ତି କିନ୍ତୁ ସେଠି ଚକ୍ରପ୍ରଧାନ ଟିକାର ଲେଖୁଛନ୍ତି ସେ ଆବେଶ ଅବତାର ନା ଋଷଭଦେବ ସତ୍ୟାବେଶ ଅବତାର ମୟି ବାସୁଦେବ ମୋ ପାଖରେ ପ୍ରୀତି ତୁମର ନ ହେଲେ ଦେହ ମୁଚ୍ୟତେ ତାବତ ତୁମ ଦେହ ବନ୍ଧନ କେବେ ରକ୍ଷା ପାଇପାରିବେ ତୁମେ କେତେ ଜାଣିଥାଉ କେତେ ପାଠ ପ୍ରବଚନ କେତେ ଜ୍ଞାନ ସବୁ ତୁମ ପାଖରେ ଥାଉ ପ୍ରୀତି ନହେଲେ କୃଷ୍ଣଙ୍କ ପାଖରେ ସେ କହିଦେଲେ ଆଉ ପ୍ରୀତି ନ ଯାବତ ମୟି ବାସୁଦେବେ ମୁଁ ବାସୁଦେବ ମୋ ପାଖରେ ପ୍ରୀତି ନହେଲେ ନମୁଚ୍ୟତେ ଦେହ ଯୋଗେ ନ ତାବତ ଦେହ ଯୋଗେ ନ ତାବତ ଦେହ ଗୋଟେ ଯୋଗ ଯୋଗ କ'ଣ ବୁଝୁଛ କି ଗୋଟେ ଦେହ ଛାଡ଼ିଯାଉଛି ଆଉ ଗୋଟେ ଦେହ ଯୋଡ଼ିଯାଉଛି ଏ ଦେହ ଯୋଗ ଖାଲି ଦେହ ସହିତ ଆତ୍ମାର ଦେହ ସହିତ ଯୋଗ ହେଉଛି କେତେ ବଡ଼ ବ୍ୟାଡ୍ ବାର୍ଗେନ୍ ତୁମେ ଖାଇବା ପିଇବା ତୁମେ ଯେତେ ପ୍ରକାର ଯାହା ସବୁ ଭଲ ମନ୍ଦ କର ଯାହା କର ଏ ଦେହଟା ତ ତୁମକୁ ଆଉ ଯୋଡ଼ିଦେବ ପୁଣି ଆଉ ଗୋଟେ ଜାଗାରେ ନେଇକି ଆଉ ତୁମ ଆତ୍ମ ଏବେ ସେ ମୂଳଟା ରଖିଲେ କେଉଁଠି ରଖିଲେ ଆତ୍ମତତ୍ଵ ପ୍ରାଭବ ସ୍ଥାବତ ଅଭୂତ ଯାହା ଯାବତ ନ ଜିଜ୍ଞାସୟ ଆତ୍ମତତ୍ଵ ଆତ୍ମତତ୍ଵ ଜିଜ୍ଞାସା ନହେଲା ମାନେ ଗଲା ତୁମର ମନ ଇନ୍ଦ୍ରିୟଟା ସ୍ୱତନ୍ତ୍ର ହେଇକି ରହିବେ ସେ କର୍ମରେ ପ୍ରେରିତ କରିବେ କର୍ମ କଲା ମାନେ ପୁଣି କର୍ମଫଳ ମିଳିଲା ହେଲା ମନ ମନରେ ବସ ହେଇଗଲେ ପୁଣି ଶରୀର ପାଇଲା ଆଉ ଏଇଟା ସବୁ ଏଇ ଯେଉଁ ଆମର କାଲି ଯେଉଁ ପଡ଼ିଥିଲା ଆଚାର୍ଯ୍ୟମାନେ ଆମର ଯେଉଁ ପରମ୍ପରାଟାର ଯେଉଁ ପନ୍ଥା ଗୁଡ଼ିକ ଏଇଟା ସବୁ ବୈଜ୍ଞାନିକ ଭାବରେ ପନ୍ଥା ବୈଜ୍ଞାନିକ ଜିନିଷ ଗୁଡ଼ାକ ନା ଆଉ ଗୋଟେ ଜୀବର ପ୍ରୀତି କେବେ ଆସିବ ନାହିଁ ସେ ଭୁଲ ଠିକ କେତେ ହଜାର ଜିନିଷ ଜାଣିଛି ଏଇଟା ଠିକ ଏଇଟା ଭୁଲ ଏଇଟା କରିବା ଉଚିତ ନୁହଁ ସେଥିରେ ସହିତ ପ୍ରୀତିରେ ଭଗବାନଙ୍କ ପ୍ରୀତିରେ ଏଥିରେ କ'ଣ ଅଛି ଗୋପୀମାନଙ୍କୁ ଆଜି ଲୋକ ଭୁଲ କହୁଛି ତୁମ ଭୁଲଟା ତୁମ ଭୁଲ ଖାତାରେ ରଖ ତୁମେ ବାହାର ଲୋକମାନେ ଗୋଟେ ନୋଟ୍ସ ବନେଇକି ରଖିଛନ୍ତି ଏଇଟା ଧର୍ମ ଏଇଟା ଅଧର୍ମ ଏଇଟା କରିବା ଉଚିତ ଏଇଟା କରିବା ଉଚିତ ନୁହେଁ ତୁମେ ନୋଟ୍ସ ସେଥିରେ ରଖ ଆମର ଆବଶ୍ୟକ ନାହିଁ ସେ ଅର୍ଦ୍ଧରାତ୍ରିରେ ପଳେଇଗଲେ କୃଷ୍ଣଙ୍କ ପାଖକୁ ସମାଜ ବର୍ତ୍ତମାନ ଗୋପୀମାନଙ୍କୁ ଦୂରାଚାରାଣୀ ବା କୃଷ୍ଣଙ୍କୁ ଦୂରାଚାର ବୋଲି କହୁଛନ୍ତି ତୁମେ ରଖ ସେଥିରୁ ଆମର କ'ଣ ମିଳିବ ଭୁଲ ଟିକୁରୁ ଆମର କ'ଣ ମିଳିବ ଜଗତରେ କ'ଣ କରଣୀୟ କ'ଣ ଅକରଣୀୟ ରଖ ତାକୁ ଗୋଟିଏ ପାଖରେ ପ୍ରୀତି ନ ଯାବତ ମହିବାସୁଦେବ ଭଗବାନ କୃଷ୍ଣଙ୍କ ପାଖରେ ପ୍ରୀତି ନହେଲେ ତୁମେ ଯେତେ ପ୍ରକାର ପାଣ୍ଡିତ୍ୟ ଯାହା ପ୍ରକାର ସବୁ ଜିନିଷରେ ତୁମର ସବୁ ବେକାର ହେଇଯିବ ଏତିକି ମନେ ରଖିଥାଉ ସେଥିପାଇଁ ଏଇଟା ଗୋଟେ ବୈଜ୍ଞାନିକ ପନ୍ଥାରେ ଆଚାର୍ଯ୍ୟମାନେ ଗୋଟେ ଚାନ୍ସ ଦେଇଛନ୍ତି ନା ତୁମର ୟା ଉପରେ ଏମ୍ଫାସିସ୍ ଆସୁନି ତୁମେ ୟା ଉପରେ ଗୋଟେ ଗୁରୁତ୍ୱ ଦେଉନ ସେ କାହିଁକି କାହିଁକି ମଙ୍ଗଳାରତୀ କାହିଁକି ମନ୍ଦିର କରିଛନ୍ତି କାହିଁକି ସବୁ ମନ୍ଦିର ପରମ୍ପରା ଆଚାର୍ଯ୍ୟମାନେ କାହିଁକି ଜାଣିଛନ୍ତି ଏଗୁଡ଼ା ସବୁ ବହୁତ ସମସ୍ୟା ଆସିବ, ବହୁତ ପ୍ରକାର ଇନଷ୍ଟିଟ୍ୟୁସନ୍ ତିଆରି କରିବା ଏଇଟା ସହଜିଆ ଜିନିଷ, ତୁମ ଘରଟା ଚଳେଇ ପାରୁନା ଆଉ, ଘରେ ଦୁଇ ଭାଇ ବାପର ଟଙ୍କା ଥାଇକି ତମେ ଭାଗ ହେଇଯାଉଛ, ସେ ଗୋଟେ ସିଏ ଆସିକି ଘର ଦ୍ୱାର ଛାଡ଼ିକି ସ୍ତ୍ରୀ ପୁତ୍ର କନ୍ୟା ଛାଡ଼ିକି ଭଗବାନଙ୍କୁ ପାଇକି ସେମାନେ କାହିଁକି ଇନଷ୍ଟିଟ୍ୟୁସନ୍ ତିଆରି କରୁଛନ୍ତି, ତା ନିଜ କାମ ନଥିଲା, କାହିଁକି ଇନଷ୍ଟିଟ୍ୟୁସନ୍ ତିଆରି କରୁଛନ୍ତି, ତା ଜୀବନରେ ଗୋଟେ ପ୍ରୀତି ନାହିଁ, ସେଇଠି ସାଧୁସଙ୍ଗ କରିକି ସେବାର ସୁଯୋଗ ପାଇକି ତାର ଦେଖି ଚେଞ୍ଜେସ୍ ହେଇକି ତାର ସ୍ୱୀକୃତି ଅର୍ଜନ କରିପାରିଲା, ତାହେଲେ ସେ ପାଇପାରିବ, ତା ଟିକେ ପ୍ରୀତି ହେବ, ନହେଲେ କେବେ ପ୍ରୀତି ହେବନି। ତ ବହୁତ କିଛି ଜାଣିତ, ଭଗବତ ପ୍ରୀତି ଗୋଟେ ଅଲଗା ଜିନିଷ, ଜାଣିବା ସହିତ କିଛି ମତଲବ ଏଥର ନା। ତ ପିଲାଛୁଆଙ୍କ ପ୍ରତି, ତୁମ ପିଲାଛୁଆଟା ତୁମର ପୁଅଟା ପାଠ ପଢ଼ୁ ନ ପଢ଼ୁ ମୂର୍ଖ ହଉ ପଣ୍ଡିତ ହଉ, ତୁମ ପୁଅଟା ପ୍ରତି ମାର କ'ଣ କ'ଣ ଅଛି, ସ୍ୱାଭାବିକ ପ୍ରୀତି, ମୋ ପୁଅ ସେଠି ଯୋଗ୍ୟତା ଦେଖୁନି, ମୋ ପୁଅ କଳାଟା, ମୋ ପୁଅ ଗୋରାଟା, କିଏ ଦେଖୁନି, ଯଦି କଳା ଜିନିଷ ଦେଖନ୍ତି ତାହେଲେ ଆଫ୍ରିକାର ସବୁ ଲୋକ ତାଙ୍କ ଛୁଆକୁ ମାରିଦିଅନ୍ତି, ତାଙ୍କ ଛୁଆଟା ଦେଖୁନା କେମିତିଆ ସବୁ, ତାଙ୍କୁ ସେଟା ସୁନ୍ଦର ତାଙ୍କ ଆଖି, ହେ ମା ତା ପ୍ରୀତିଟା ଅଛି ତ ଛୁଆ, ସେଟା ସ୍ୱାଭାବିକ ନେଚୁରାଲ ମାନେ ସ୍ୱାଭାବିକ ଜିନିଷଟା ଆଉ ନେଚୁରାଲ ଜିନିଷଟା, ସେଭଳି ଭଗବାନଙ୍କ ପ୍ରତି ଗୋଟେ ପ୍ରୀତି ଜୀବନ ହବା ଦରକାର, ସେଟା ହବନି, ତୁମେ ଜାଣିବା ସହିତ ତୁମର କିଛି ମତଲବ ନାହିଁ, ତୁମର ପୂର୍ବ ସ୍ୱୀକୃତି ଏତେ ବଳବାନ ନୁହେଁ, ସେଥିପାଇଁ ଆଚାର୍ଯ୍ୟମାନେ ବହୁତ ସେମାନେ ଭଗବାନଙ୍କ ଲୋକ ସେମାନେ ଇନଷ୍ଟିଟ୍ୟୁସନ୍ କରିଛନ୍ତି, ତୁମେ କେବେ ବି ପରଫେକ୍ଟ ହେଇପାରିବନି, ତୁମେ ଘରେ ରହିଲେ କେବେ ବି ଘରେ ଭଜନ କରିପାରିବନି। ଦେଖ ତୁମେ 25 ବର୍ଷ ଭିତରେ ମୁଁ ଯାହା ଦେଖିଛି ମଠ ମନ୍ଦିରରେ, ଯେଉଁ ମଠ ମନ୍ଦିର ରହୁଛି ନା, ହେଲେ କିଛି ନହେଲେ ସେ କିଛି ସ୍ୱୀକୃତି ପାଇବ, ତା ମନେ ସେ ବଦମାସ କରୁଛନ୍ତି ନୁହେଁ, କି ତାର ଲାଭ ଅଛି, ସେ ଭଗବାନଙ୍କୁ ଦର୍ଶନ କରୁଛି କି ନାହିଁ, ସେ ବାଧ୍ୟବାଧକ ତାର ମଙ୍ଗଳ ଉଠିବ କି ନାହିଁ, ଚରଣାମୃତ ପାଇବ କି ନାହିଁ, ଗୁରୁପୂଜା ଯିବ କି ନାହିଁ, କିନ୍ତୁ ତୁମେ ଘରେ ଏଗୁଡ଼ା ସବୁ କରିପାରିବ ନାହିଁ, ସହଜ ନୁହେଁ, ଯଦି ବହୁତ ଡିସିପ୍ଲିନ୍ ନୁହଁ ଆଉ ତୁମେ ପୂର୍ବ ସ୍ୱୀକୃତି ତୁମର ବଳବାନ ନୁହେଁ, ଘରେ ଜମିଲା ବହୁତ କିଛି, ବହୁତ କିଛି ଯେଉଁଟାକି ମାନେ ଭାଷାରେ ବର୍ଣ୍ଣନା କରିହେବନି, ତୁମେ ମାନେ ତୁମର ଇଚ୍ଛା ଥିଲେ ତୁମେ କରିପାରିବ, ତୁମେ କ'ଣ କରିବ, ତୁମେ ଏମିତି ନୁହେଁ ଯେ ତୁମେ କେୟାରଲେସ୍, ତୁମେ ସିରିୟସ୍ ହେଲେ ବି କରିପାରିବନି, ବହୁତ ପ୍ରକାର ପ୍ରୋବ୍ଲେମ୍, କୁଆଡ଼େ କ'ଣ ଟିକେ ମ୍ୟାଟର ହେଇଗଲା ମୁଣ୍ଡରେ ପଶିଗଲା, ତୁମେ ଆଉ କିଛି କରିପାରିବନି, ଜାଣିବା ସହିତ ଏଇଟା ଗୋଟେ ସାଇଣ୍ଟିଫିକ୍ ଜିନିଷ, ଆଚାର୍ଯ୍ୟମାନେ କାହିଁକି ଏଇଟା ଜିନିଷ କରିଛନ୍ତି, ସେ ଭଗବାନଙ୍କ ନିର୍ଦ୍ଦେଶ ସବୁ କରିଛନ୍ତି, ଏ ପ୍ରାମାଣିକ ସମ୍ପ୍ରଦାୟ, ସେଥିପାଇଁ ଭଗବାନଙ୍କୁ ବିଗ୍ରହଙ୍କୁ ରଖି ଦେଇଗଲେ, ତାଙ୍କ ସେବାର ସୁଯୋଗ ଦେଇ ଦେଇଗଲେ, ତାପରେ ଯଦି ଗୋଟେ ଜୀବନ ପ୍ରୀତି ଆସିଲାନି, ହଉ ହଉ ସେ ଏକୁଟିଆ କ'ଣ ଭୋଜନ କରେ, କ'ଣ ତାର ତ ବିଷ ଭୋଗ ଲାଳସ ଯାଇନି, କାମ କ୍ରୋଧ ଯାଇନି, ସୁଖରେ ରହିବା ଚିନ୍ତା ଯାଇନି, ସେ କ'ଣ ଭଗବାନଙ୍କୁ ଭୋଜନ କରିବ, ଆଗେ ତ ସୁଖରେ କହୁଛି ମୁଁ ଭଲରେ ରହିବି ଶାନ୍ତିରେ ରହିବି, ତା ମୁଣ୍ଡରେ ତ ଏଇଟା ଢୁକୁଛି ନା, ମୁଁ କେଉଁଠି ଗଲେ ଶାନ୍ତିରେ ରହିବି, ତ ଶାନ୍ତିରେ କ'ଣ ତୁମେ ରହିବ, ଏଇଟା ସଂସାର ଦବାଣ ଏଇଟା ଭୁଲିଗଲେଣି କି, ମଣିଷ କହୁଛି ମୁଁ ଶାନ୍ତିରେ ରହିବି, ଶାନ୍ତିରେ ମଣିଷ କହିବେ ମୁଁ ଶାନ୍ତିରେ ରହିବି, ଭକ୍ତ କେବେ କହିବେ ମୁଁ ଶାନ୍ତିରେ ରହିବି, ସେ ଡେଲି ପଢ଼ୁଛି ସଂସାର ଦାବାନଳ ନିଡ ଲୋକ, ସଂସାରରେ ଦାବାନଳ ଏଠି ଶାନ୍ତିରେ କ'ଣ ରହିବ, ଦାବାନଳ ଭିତରେ କି ଶାନ୍ତିରେ ରହେ, ଶାନ୍ତିଟା ତ୍ରାଣାୟକାରୁଣ୍ୟ ଘନା ଘନତ୍ଵ, ସେ କୃପାଟା ହେଲେ ତୁମେ ଶାନ୍ତିରେ ରହିବ, ତୁମେ ଖାଇବ ଶାନ୍ତିରେ ରହିବ, ମୁଁ ଏ ମନ୍ଦିର ପଳେଇ, ଏ ମନ୍ଦିରଟା ଭଲ ନୁହେଁ, ସେଠି ପଳେଇ ଶାନ୍ତିରେ ରହିବି, ଏଇଟା ଚତୁର କନିଙ୍ଗ ଫେଲୋ, ଚତୁର ଗୁଡ଼ାକ ଶାନ୍ତିରେ ରହିବା ପାଇଁ ତୁ କ'ଣ ଭଗବାନ ଧନ ଖାଇ ତୁ ଶାନ୍ତିରେ ରହିବୁ, ପ୍ରଭୁଙ୍କ ପିଠରେ ଚଳିକି ଶାନ୍ତିରେ ରହିବୁ, ଘର ଦ୍ୱାର ଛାଡ଼ି ଦେଇକି ଘର ଘରେ ମୁଁ, ଆରେ ବାବା ଘରେ ତୁମେ ଦାୟିତ୍ୱ ନେଲନି ମାନେ ମଠ ପଳେଇଲା ମାନେ ଏଇଟା ମଠଟା ଏଠି ଇଜି ଜୀବନ ନୁହେଁ, ଘରେ ଛୁଆ ପିଲାଙ୍କ ଦାୟିତ୍ୱ ନେଲନି କାହିଁକି ନେଲନି, ଗୋଟେ ଛୁଆ ପିଲାଙ୍କର ଦାୟିତ୍ୱ ଯୋଉ ମୁଁ ବିବାହ ହେବି ଏଇଟା ଭାରି ଝମିଳା, ଦାୟିତ୍ୱଟା ଝମିଳା ଏଇଟା ନା, ରେସ୍ପନ୍ସିବିଲିଟା ଝମିଳା, ସେଥିପାଇଁ ତୁମେ ଜଣେ ଚାହୁଁଛି ମୁଁ ବିବାହ ହେବିନି, କିନ୍ତୁ ସମାନ ରେସ୍ପନ୍ସିବିଲିଟି ତୁମେ ମଠ ମନ୍ଦିର ନବ ତାହେଲେ ଭଗବାନ କୃପା ପାଇବ, ନା ତୁମର କ'ଣ ଲାଇଫ ହେଇଯିବ, ମୁଁ ସୁଖରେ ରହିବି, ତୁମେ ଏନ୍ଜୟମେଣ୍ଟ ଲାଇଫ ଆସିବ, ସମାନ ରେସ୍ପନ୍ସିବିଲ ନେବାକୁ ପଡ଼ିବ, ସୁଖ କେଉଁଠି ତୁମର, ଆଉ ତୁମେ ଘର ଦ୍ୱାରା ସଂସାର ଛାଡ଼ିଦେଲ, ତୁମେ କହିବ ମୁଁ ଏଠି ଆଉ କିଛି ଦାୟିତ୍ୱ, ତୁମ ଦାୟିତ୍ୱ କିଏ ନବ, ତୁମେ ଯଦି ପିଲାଛୁଆଙ୍କ ଦାୟିତ୍ୱ ନେଲେଣି ପଳେଇଆଇଲ ମଠ ମନ୍ଦିର, ଭଗବାନଙ୍କ ଦାୟିତ୍ୱ ନଉନ, ତୁମ ଦାୟିତ୍ୱ କିଏ ନବ, କୃଷ୍ଣ ନେବେ, ତୁମେ କ'ଣ ଅଫିସର, ତୁମେ କୃଷ୍ଣ ତୁମର ଚାକର, ତୁମକୁ ସେତିକି ରେସ୍ପନ୍ସିବିଲ ନେବାକୁ ପଡ଼ିବ, ପରିବାରର ଯେତିକି ଦାୟିତ୍ୱ ନଉଥିବ ତାଠୁ ଶତଗୁଣ ଦାୟିତ୍ୱ, ପ୍ରଭୁପାଦଜୀ ମହାରାଜ କ'ଣ 70 ବର୍ଷ ବୟସରେ କେତେ ଗୋଟେ ରେସ୍ପନ୍ସିବିଲିଟି ନେଇଥିଲେ, କୃପାଟା ଏମିତି ହେଲେ ମିଳିଯିବ ନା କ'ଣ, ଗୁରୁଦେବ ସେ କଥା କୁହନ୍ତି, ଯିଏ କୃପା ପାଏ ସେ ଦାୟିତ୍ୱ ନେଇଛି, ଯିଏ ଦାୟିତ୍ୱ ନେଇ ସେ କୃପା ପାଇଛି, ମୁଁ ଝମିଳା ମୁଁ କିଛି କରିବିନି, କିଛି କରିବିନି, ତୋ କୃପା ମିଳିଯିବ, ଆଉ ସଂସାର ଦାବଣ ଏଇଟା ଭୁଲି ଯାଉଛୁ କି, ସକାଳେ ପଢ଼ୁଛୁ ଯେତେବେଳେ ମଙ୍ଗଳାରତି ଯାଉଛନ୍ତି ମନରେ ଭୁଲି ଯାଉଛୁ କି ସଂସାର ଦାବାଣ ବୋଲି, ସୁଖରେ ରହିଯିବ ତୁମେ, କେବେ ବି ସୁଖରେ ରହିପାରିବନି ଜଗତରେ, କେବେ ବି ନାହିଁ, କେଉଁଠି ତୁମକୁ ଫାଙ୍କା ଦିଆଯିବନି, ଯେଉଁ ଦାୟିତ୍ୱଟା ଜଣେ ବିବାହ ହଉନି ଜଣେ ବ୍ରହ୍ମଚାରୀ ହଉଛି, ସେ ଯେତିକି ଦାୟିତ୍ୱ ବିବାହ ହେଇଥିଲେ ସ୍ତ୍ରୀ ପୁତ୍ର କନ୍ୟାର ଦାୟିତ୍ୱ କେବେ ବି ରିଲାକ୍ସ ଥାଆନ୍ତା। କେତେବେଳେ 50 ବର୍ଷ ହେଇଗଲେ ପୁଅ ଚାକିରି କରିଦେଲେ, ଝିଅ ବାହା ହେଇଗଲେ, ତୁମ ରେସ୍ପନ୍ସିବିଲ କମିଗଲା, କିନ୍ତୁ ଏଠି ସେ ରେସ୍ପନ୍ସିବିଲ କମିବନି, ଏଠି ବଢି ବଢିବା ଚାଲିବ। ତୁମେ କାଲି ବ୍ରହ୍ମଚାରୀ ଅଛି, କାଲି ସନ୍ନ୍ୟାସୀ ଆହୁରି ରେସ୍ପନ୍ସିବିଲ ହେଲା, ଆହୁରି ଉପରକୁ ଯିବ ଆହୁରି ରେସ୍ପନ୍ସିବିଲ ହେଲା, ସବୁବେଳେ ରେସ୍ପନ୍ସିବିଲ ବଢି ବଢି ଚାଲିବ। ଆଉ ସୁଖ କ'ଣ, ମୁଁ କିଛି କରିବିନି, ଆରାମସେ ବାହା ଚୁରା ହେଲେ ଭାରି ଅସୁବିଧା, ଛୁଆପିଲା କିଏ ଖେଳେଇବ, କିଏ ଟଙ୍କା ପଇସା ଆଣିବ, ମୁଁ ଚାଲି ଆସିବି ଆରାମସେ ମଠରେ ରୋଷେଇ ହେବ, କ'ଣ ଟିକେ କରିଦେଇ ବସି ଖାଇ ଆରାମସେ ରହିବି, ଇଏ ସହଜ ଆଉ ପାଠ ବାପା ନାହିଁ। ପ୍ରୀତି ନ ଯାଅବେ ତୁମେ ବାସୁଦେବେ, ଏଇଟା ଏଇ ପଏଣ୍ଟକୁ ଭୁଲ ନା, କୃଷ୍ଣଙ୍କ ପ୍ରତି ପ୍ରୀତି ନହେଲେ ସେ ମାୟା ଠେଙ୍ଗେଇବ ଯୋଉଠି ତୁମେ ରୁହ, ମଠ ରହିଲେ ପିଟିବ ମାୟା, ମଠ ଭିତରେ କ'ଣ ମାୟା ନାହିଁ କି, ଏଇଟା ଜଗତଟା ଆଉ ଭଗବାନ ଭଗବାନ ମାୟା ଯୋଉଠି ଅଛନ୍ତି, କୃଷ୍ଣ ଯୋଉଠି ଅଛନ୍ତି, ମାୟା ସେ ଛକିକି ରହିଛି ଆଉ ସେଇଠି ଠେଙ୍ଗେଇ ଦେବ ତୁମକୁ, କାହିଁ ତୁମେ କାହିଁକି ଆସିଛ, ତୁମେ ସେପାରେଟ ଡିଜାୟର ରହିଛି, କୃଷ୍ଣ ଜାଣିଦେଉଛନ୍ତି ମାୟା ଦେବୀ ଇଏ କ'ଣ କରୁଛି ନା, ପ୍ରପଦ କହୁଛନ୍ତି ନା, ୟୁ ୱାଣ୍ଟ ଟୁ ଏନ୍ଜୟ ୟୋର ଲାଇଫ, ହଁ କ'ଣ ଗୋଟେ ସୁନ୍ଦର ସିଦ୍ଧାନ୍ତ କୁହନ୍ତି, କିପିଙ୍ଗ କୃଷ୍ଣ ଇନ୍ ଫ୍ରଣ୍ଟ, ୟୁ ୱାଣ୍ଟ ଟୁ ଏନ୍ଜୟ ୟୋର ଲାଇଫ କିପିଙ୍ଗ କୃଷ୍ଣ ଇନ୍ ଫ୍ରଣ୍ଟ, ତୁମେ କୃଷ୍ଣଙ୍କୁ ଆଗରେ ରଖିକି ଏନ୍ଜୟ କରିବା ପାଇଁ ଚାହୁଁଛ, ତିଳକ ମାଳି ମାରିଦେଲେ ତୁମେ କୃଷ୍ଣଙ୍କୁ ଆଗରେ ରଖିଲ, ମୁଁ ଭକ୍ତ, ତାପରେ ଭିତରେ ରହିଲା ଭଲ ଖାଇବି ଭଲ ରହିବି ବୋଲେ, ଏଇଟା ହେଲା ସବୁଠୁ ସୈତାନ କାମ। ସୈତାନ କ'ଣ ବୁଝିପାରୁଛ କି, ସୈତାନଟା କ'ଣ, ଭୂତ ଲାଗିଲେ ଜାଣିଦେବ ସୈତାନ କିଛି ନାହିଁ, ସେ ତାର ଭିତରେ ବସିଥିବ ତ ବସିଥିବ, ସେ ମଣିଷ ଅନେଇ ଭୂତ ଲାଗିଲେ ଛଟପଟ ହବ ବକିବ, ସୈତାନ କିଛି କହିବନି, ସୈତାନ ଭିତରେ ପଶିଲା ମାନେ ତୁମ ରକ୍ତକୁ ଶୋଷିଲେ ଶେଷ ବେଳକୁ ତୁମେ ଜାଣିବ ସୈତାନ କ'ଣ, ଏଠି ତୁମ ଏ ଯେଉଁ ସାଧାରଣ ଭୂତ ଛଡ଼େଇଦେବ ନା କ'ଣ, ମଣିଷ ଭିତରେ ଗୋଟେ ସୈତାନ ପଶିଛି, ଭକ୍ତ ଭିତରେ ଗୋଟେ ସୈତାନ ପଶିଯାଏ, ଏଇ ନିଜ ସୁଖଟା ଗୋଟେ ସୈତାନ ଭଳିଆ କାମ, ଖାଲି ନିଜ ପାଇଁ ଓରେଇଡ଼ି ସବୁବେଳେ, ମୋ ରୁମ୍ ଭଲ ରହିବ, ମୋ ଡ୍ରେସ୍ ଭଲ ରହିବ, ମୁଁ ଭଲ ରହିବି, ମୋର ଏଇଟା ଅସୁବିଧା ହେଇଗଲା, ସୈତାନ ଏଇଟା ଏ ତୁ କାହାର, ତୁମେ ଆତ୍ମତତ୍ତ୍ୱ ଜିଜ୍ଞାସା କରୁନୁ, ପ୍ରୀତି କୃଷ୍ଣଙ୍କର ଭାସିଗଲାଣି ଜଣେ ସମ୍ପତ୍ତି ବାଡ଼ି, ଭଗବାନଙ୍କ ସେବା ହେଉନି, ଆଚାର୍ଯ୍ୟଙ୍କ ବିଗ୍ରହ ହେଉନି, ତୋର କଥା ତୋର ମୁଣ୍ଡ ପୋଷିଛି, ଚତୁର ନା କ'ଣ, ଠେଙ୍ଗେଇ ଠେଙ୍ଗେଇ ମାୟା ବାହାର କରିଦେବ, ଏଇଟା ବୁଝିନାହାନ୍ତି, ଗୋଟେ କିଛି ତ ତତ୍ତ୍ୱ କିଛି ଜାଣନ୍ତିନି, ଖାଲି କ'ଣ, ଆମେ ତ ସବୁ ଜାଣିଗଲୁ, ପଣ୍ଡିତ ହେଇଗଲୁ, ଆମର ଦେଖା ହେଇଗଲା, ଆମେ ସବୁ ହେଇଗଲା, କ'ଣଟା ହେଲା ତୁମର, ତୁମେ ଗୋଟେ ତତ୍ତ୍ୱ ଗୁଡ଼ା କି ଜାଣିନ, ଏଇଟା ଗୋଟେ ବ୍ୟବହାରିକ ଜୀବନଟା ତୁମେ ଶିଖିନ, ତୁମେ କ'ଣ ସୁଖ ରହିବା ପାଇଁ ମୁଠୁକୁ ଆସିଛ, କେଉଁ କେଉଁ ସୁଖ ତୁମେ ଖୋଜୁଛ, ସୁଖ ରହିବା ପାଇଁ ଭଗବାନଙ୍କ ପାଖକୁ ଆସିନି, ସେଇଟା କେଉଁ ସୁଖ, ଆତ୍ମ ସୁଖ, ଦେହ ସୁଖ ନୁହେଁ, ସୁଖ ରହିବା ପାଇଁ ଭଗବାନଙ୍କୁ ଆସନ୍ତି, ସେ ଠିକ୍, ମୁଠୁ ଗଲେ ସୁଖ ରହିବି, ସେଇଟା କେଉଁ ସୁଖ, ଭଲରେ ଖାଇବି ଭଲରେ ରହିବି, ମୋର ସବୁ ଦାୟିତ୍ୱ କିଛି ନେବିନି, ଆତ୍ମ ସୁଖ ସେଇଟା ବୁଝିବା ଦରକାର, ନହେଲେ ତ ପ୍ରୀତି ହେବ ନା, ପ୍ରୀତି ନହେଲେ ତ ଦେହ ଯୋଗ ଯିବନି ଆଉ, ଆଉ ଦେହ ଯୋଗ ନ କହିଲେ ଭଗବାନ ଯାହା ଆଜି ଗାଳି ଦେଉଛନ୍ତି ଅର୍ଜୁନଙ୍କୁ, ବଡ଼ ପାଣ୍ଡିତ୍ୟପୂର୍ଣ୍ଣ କଥାବାର୍ତ୍ତା କରୁଥିଲ, କିନ୍ତୁ ମୂର୍ଖ ତୁମେ, ଅଶୁଚ୍ୟାନ ମନୁଶୁଚ୍ୟାସ୍ତ ପ୍ରଜ୍ଞାବାଦଶ୍ଚ ଭାଷତେ, ଏତେ କାହିଁ ଚିନ୍ତା କରୁଛ, ଭକ୍ତ ବି ଯଦି ତାର ଏନଫ୍ ମାଚ୍ୟୁର ବ୍ରେନ୍ ହେବା ଦରକାର, ପରିପକ୍ ସେ ଯେଉଁ ସ୍ଥିତିରେ ଥାଇପାରେ, ସେ ତତ୍ତ୍ୱାଚାର୍ଯ୍ୟଙ୍କ କତିରୁ ଶ୍ରବଣ କଲାପରେ ତାର ଗୋଟେ ଜାଣିଦେବ, ଠିକ୍ ଅଛି ମୁଁ ଭଜନ କରିପାରୁନି, କିନ୍ତୁ ଫିଲୋସଫି ହେଉଛି ଏଇଟା, ଏଥିପାଇଁ ମୋର ମୋର ଦୁଃଖ ପାଇଁ କେହି ଦାୟୀ ନୁହନ୍ତି, ମୋର ସ୍ଥିତି ହିଁ ଦାୟୀ, ମୁଁ ହିଁ ନିଜେ ଆତ୍ମତତ୍ତ୍ୱକୁ ଯାଇପାରୁନି, ମୁଁ ହିଁ ନିଜେ ଶରଣାଗତ ହେଇପାରୁନି, ମୋର ପ୍ରୀତି ଭଗବାନ ପାଇଁ ବଢ଼ୁନି, ସେ କେବେ ସଂଘ ଆଚାର୍ଯ୍ୟ ଭକ୍ତ କାହାକୁ ବ୍ଲେମ୍ କରିବନି, ତତ୍ତ୍ୱ ଜାଣିଲେ ସେ ଜଣେ ଜାଣିଦେବ ଏଇଟା ମୋର ଫଲ୍ଟ, ମୁଁ କାହିଁକି ଆଉ କାହାକୁ କ'ଣ କହିବାକୁ ଯିବି, ଭଗବାନ ସେଥିପାଇଁ ପ୍ରଥମରୁ ଆରମ୍ଭ କଲେ, ଏଇସବୁ ବେସିକ୍ ପଏଣ୍ଟ, ଏଗୁଡ଼ିକ ବହୁତ ଆବଶ୍ୟକ ଜିନିଷ, ଯେଉଁମାନେ ଚାହୁଁଛନ୍ତି ମଠବାସ କରିବା ପାଇଁ, ଯେଉଁମାନେ ମଠରେ ରହିଛନ୍ତି ବା ଯେଉଁମାନେ ଭଗବାନଙ୍କର ଭକ୍ତ ବି ହେଇଛନ୍ତି, ମଠରେ ନ ରହିଲେ ତୁମ ଘରେ ରହିଲେ ବି, ତୁମେ ଗୃହସ୍ଥ ହେଲେ ବି, ତୁମେ ଭାବିବନି ମୁଁ ସୁଖରେ ରହିଯିବି, କାରଣ ମୁଁ ଦେଖିବା ନେଇଗଲି, ମୋର ଆମିଷ ଆମିଷ ଖାଉନି, ମୋର ଠାକୁର ଡାକୁଛି, ମୁଁ ମୋର ଛୁଆପିଲାକୁ ନେଇକି ସୁଖରେ ରହିବି, ନାଇଁ ନାଇଁ ସୁଖ କଥା ଭୁଲି ଯାଅ, ଫାଷ୍ଟ ଦେହ ସୁଖ ଅଲଗା, ଆତ୍ମସୁଖ ଅଲଗା, ଆତ୍ମସୁଖଟା କେବଳ ଏଇ ପ୍ରୀତି ବାସୁଦେବ, ଭଗବାନ ବାସୁଦେବଙ୍କ ପ୍ରତି ପ୍ରୀତି ନହେଲେ ଆତ୍ମସୁଖ ମିଳିବ, ସେଇଟା ଆମର ଲକ୍ଷ୍ୟ, ଜୀବନର ଲକ୍ଷ୍ୟ ସେଇଟା, ଭଗବାନ ସେଥିପାଇଁ ସାଙ୍ଗେ ସାଙ୍ଗେ ଗାଳି ଗାଳି ଦେଲେ ପୁରା, ଖାଲି ପଢୁଥିଲେ ନା ଆମେ ପ୍ରଭୁଙ୍କର ତାତ୍ପର୍ଯ୍ୟ ପଢୁଥିଲେ, ଲାଷ୍ଟ ପ୍ରଭୁ ଶିକ୍ଷା ଦେଖ, ଏ ଶରୀର ଜନ୍ମ ହୋଇଛି, ଏହା ଦିନେ ନା ଦିନେ ମରିବ, ଆଜି ମରିପାରେ କିମ୍ବା କାଲି ମରିପାରେ, ତେଣୁ ଆତ୍ମା ପରି ଏ ଶରୀର ଗୁରୁତ୍ୱପୂର୍ଣ୍ଣ ନୁହେଁ, କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ, କେବଳ ଏଥିପାଇଁ ଆମେ ଆମେ ବଡିଟାକୁ କେୟାର କରୁଛେ ବା ଆମେ ଗୁରୁତ୍ୱ ଦେଉଛେ, କାରଣ ଆମେ ଯଦି ଅନ୍ମାଚୁଆ ଜଣେ କହିବା ଗୁରୁତ୍ୱପୂର୍ଣ୍ଣ ନୁହେଁ, ତାର ମୁଁ ମରିଯିବି, ଆଉ ମରିଗଲେ ବି ତୋର କିଛି ଲାଭ ହେବନି, କାହିଁକି ମରିଗଲା ପୁଣି ଆଉ ଗୋଟେ ଶରୀର ପାଇବୁ, କାହିଁ ଯେହେତୁ ପ୍ରେମ ପାଇନୁ, ଆମେ ବଡ଼ିଟାକୁ କେୟାର କରୁଛୁ, ବହୁତ ଡିଭୋଟ୍ କରୁଛୁ, ନା ସ୍ୱର ରଖିକି ମୋର କ'ଣ ଲାଭ ହେଉଛି, ମୋର ସ୍ୱରଟା ନଷ୍ଟ ହୋଇଗଲେ ଗଲା ଭାଇ, ନଷ୍ଟ ହୋଇଗଲେ କିଛି କ୍ଷତି ନାହିଁ, ନଷ୍ଟ ହୋଇଗଲେ ସିନା ଏଇ ଜନ୍ମର ଦୁଃଖଟା ପଳେଇବ, ଆଉ ଗୋଟେ ପୁଣି ସ୍ୱରରେ ମିଳିବ, ପ୍ରେମ ପ୍ରାପ୍ତିରେ ଯାଇକି ସ୍ୱରଟା ଆତ୍ୟନ୍ତିକ ହୋଇଗଲା, ଆଉ ତ ସ୍ୱର ମିଳିବନି, ତୁମେ କୃଷ୍ଣ ପାଖକୁ ଗଲ ଆଉ, ସ୍ୱରର ଆମେ କେୟାର ନେଉଛେ କେବଳ ସେ ପ୍ରେମ ପ୍ରାପ୍ତି ପାଇଁ, ନହେଲେ ସ୍ୱର ରଖ, ସେଥିପାଇଁ ସେ ଗୋଟେ ପଦ ଲେଖିଦେଲେ ସେ ପଦରେ ତୁମେ ବୁଝିବ ନା, କେନ ବା ଅଛେ ପ୍ରାଣ କି ସୁଖ ଲାଗିଆ, ନରୋତ୍ତମ ଦାସ କେନ ନାଗେଲ ମରି, କାହିଁକି ବଞ୍ଚିକି ରହି, ବୃଜାବରଂ ଭଲ, କାରଣ ଶରୀର କିଛି ଆବଶ୍ୟକ ନାହିଁ, ସ୍ୱରଟା କ'ଣ କ'ଣ ସୁଖ ଦେଇଛି କହୁନା, କ'ଣ ଭାବିଲେ ସୁଖ ଦେଇଛି ତୁମ ସ୍ୱରଟା, କ'ଣ କ'ଣ ସୁଖ ଦେଇଛି କହୁନା, କ'ଣ ହେଲା ଛୁଆଟି ବେଳୁ ବୁଢ଼ା ହେଇଗଲା, କ'ଣ ସୁଖ ଦେଇଛି, କେତେ ଦିନ ସୁଖ ମିଳିଛି, କେତେ ଦିନ ଦୁଃଖ ମିଳିଛି, ମିଳିଛି କିଛି, ଆଉ କିଛି ତ ନାହିଁ, ଖାତାରେ ଶୁଣ, ଆଉ ଖାତା ବହୁତ ଲେଖା ହେଇଛି, ଯେମିତି ମୂର୍ଖ ଯୋଉ ଗଧ ଯୋଉ ଛୁଆ ଗୁଡ଼ା ନଥିବେ ତାଙ୍କୁ ସିଏ କ'ଣ କରିବେ, ପାଠ ପଢ଼ୁନାହାନ୍ତି, ଏମ୍ଏଲ୍ ଆଉ ଆମର ଯୋଉ କ'ଣ ପଡ଼େ ସେଟା, ଏଇଟା ଆମ ଭୂଗୋଳ ଇତିହାସ, ଏଇଟା ଏ ଯେଉଁ ପେପର ଆସିବ, ମ୍ୟାଥମେଟିକ୍ସରେ ବେଶୀ ତ କିଛି ଲେଖିପାରିବନି, ଆଉ ଜାଣିନ ମାନେ ମ୍ୟାଥମେଟିକ୍ସ ରହିଲା, ବୁଝିପାରୁଛ କି ନାହିଁ, ମ୍ୟାଥମେଟିକ୍ସରେ ବେଶୀ କିଛି ତମ ଫର୍ମାଟା ତ ପାଉନା, ତମେ କିଛି ଆନ୍ସର୍ ଲେଖିପାରିବନି, ଆଉ ମୂର୍ଖ କ'ଣ କରିବ ନା, ପୁରା ପୁରା ଖାତାରେ ଫୁଲ୍ କରିଦେଇ ଆସିଥିବ, କାହିଁ ବଡ଼ ବଡ଼ ଅକ୍ଷର କରିକି, ଗଧ କ'ଣ କରିବ, ବଡ଼ ବଡ଼ ଅକ୍ଷର ସବୁ ଫୁଲ୍ କରିଦିଏ, ସିଏ ଭାବେ ମୁଁ ତ ଜାଣୁ ନ ଜାଣୁ ସିଏ ସବୁ ଲେଖି ପକେଇବ, ବଡ଼ ବଡ଼ ଅକ୍ଷର କରିକି ପୁରା ଫୁଲ୍ କରିଦେଲେ ଖାତାଟା, ସାର୍ ମାର୍କ ଦେଇଦେବେ, ସାର୍ କ'ଣ ତ ଭଳିଆ ମୂର୍ଖ, ତୁ ବଡ଼ ଅକ୍ଷର ଲେଖିଦେଲେ ତ ବେଶୀ କ'ଣ ନମ୍ବର ଦେଇଦେବେ, ଖାତାଟା ଫୁଲ୍ ହେଇଗଲେ ନମ୍ବର ମିଳିଯିବ ନା କ'ଣ, ଲାଷ୍ଟରୁ ତ ଜିରୋ, ଆଉ କ'ଣ, ଯେମିତି ବର୍ତ୍ତମାନ କହୁଛ 60-70 ହେଇଗଲା ପୁରା କିଛି ଆଉ ନାହିଁ, ନା କ'ଣ ନା କିଛି ମିଳିଲାନି, ଖାତା କିନ୍ତୁ ଭୁଲ ହେଇଯାଇଛି, କ'ଣ ଭାବିଲେ ଆମକୁ ରେକର୍ଡ ଅଛି, ଏମିତି କରିଥିଲେ ତା କରିଥିଲେ ଏହା କରିଥିଲେ, ଘର କରିଛନ୍ତି, ଦ୍ୱାର କରିଛନ୍ତି, ଦୁଇଟା ପୁଅ, ଏମିତି ଟ୍ରେଡର୍ ସେୟା ସେୟା, କିନ୍ତୁ ଖାତାରେ ଦେଖିଲେ କହୁଛନ୍ତି କିଛି ନାହିଁ, ବ୍ୟାଙ୍କରେ ବି କିଛି ପଇସା ଅଛି, ଚାକିରି ବି ଅଛି, ଖାତା କିଛି ଜିରୋ, ସମସ୍ତଙ୍କର ତୁମର କ'ଣ ରେକର୍ଡିଆ, ସମସ୍ତଙ୍କର ଏଇଟା ହେଇଯିବ ଜିରୋ, ଆଉ ସବୁ ଆଉ ଶରୀର କିଛି ଭାଲ୍ୟୁ ନାହିଁ ନା, ଶରୀରର କିଛି ଆବଶ୍ୟକତା ନାହିଁ, ଶରୀରର କୌଣସି ଲାଭ ହେବନି, ଆଉ ତୁମେ ତ ସ୍ତର କ'ଣ ହେଲେ କିଛି ଲାଭ ହେବ, ତୁମେ ଯେତେ ଖାଇଥାଅ ସର ଲାଗି, ଗୋଟେ ତୁମେ ରୋଗ ହେଇଗଲେ କରୋନାରେ ତୁମେ ଖାଇବା ସବୁ ଭୁଲିଯାଉ, ଜୀବନ ସାରା କ'ଣ ହେଇଛି, ଯେତେ ଖାଇଛ, ଯାହା ଶୋଇଛ, ଯାହା ଭୋଗ କରିଛ, ଯାହା ସବୁ କରୁ ସବୁ ଜିରୋ, କିଛି କାହାକୁ କିଛି ସୁଖ ମିଳିନି, ନା ନାରୀକୁ ପୁରୁଷ ପାଖରୁ କିଛି ସୁଖ ମିଳିଛି, ନା ପୁରୁଷକୁ ନାରୀ ପାଖରୁ ସୁଖ ମିଳିଛି, ନା ମଣିଷକୁ ଭୋଜନ ପାଖରୁ ସୁଖ ମିଳିଛି, କିଛି ନାହିଁ, ଏଇଟା ଗୋଟେ ଏତେ ଯାହାକୁ ଅପୂରଣୀୟ କାମନା, ଆଉ କିଛି ଜଣାପଡ଼େନି, କାରଣ ସବୁ ତ ମଳ ହେଇଯାଏ ନା, ଏଗୁଡ଼ା ଯାହା ଭୋଗ ଗୁଡ଼ାକ ତାର ପରିଣତିରା କ'ଣ ସବୁ ମଳ, ଏ ଭୂତଗୁଡ଼ା ତୁ ଖାଉଛୁ ତାକୁ ସେ ମଳ ହେଇଯାଉଛି, ସବୁ ଏଇ କଫ ବାତ ପିତ ମଳ ଏର ଜିନିଷ, କିନ୍ତୁ ସେଇଟା ସବୁ ମନ ଭିତରେ ଇନ୍ଦ୍ରିୟ ଗୁଡ଼ାକ ଇମ୍ପ୍ରେସନ୍ସ ଭାବନା ଗୁଡ଼ାକ ରଖିଦିଅନ୍ତି, ସେ ସେଆକୁ ସେଆକୁ ଘୋଷାରି ହେଇକି, ଆରେ ତୁମେ ଦେଖ କୁକୁର ଡେଲି ବିଷ୍ଟା ଖାଉଛି, ବଗ ଡେଲି ମାଛ କରୁଛୁ ରୋଷେଇ ବିନା, ତାଙ୍କର ଭେରାଇଟି କିଛି ଦରକାର ନାହିଁ, ତାଙ୍କର ଭେରାଇଟି ଦରକାର କି, ତାଙ୍କୁ ସେ ଗୋଟିଏ ଜିନିଷ ସବୁବେଳେ ଭଲ ଲାଗୁଛି, ମଣିଷର ଭେରାଇଟି ପାଇଁ ସେ ପାଗଳ ହେଇଯାଉଛି, କେତେ ପ୍ରକାର ମସଲା ପକା, ଏଟା ପକା, ସେଟା ପକା, ଚାଟ ପକା, ଘସରା, ଘଣ୍ଟା ଘଣ୍ଟା ରୋଷେଇ ବାସ କରିକି ଲୋକ ଖାଇଦେବ, ପୁଣି ଚାଲିବ ବାଥରୁମ୍ ଶୋଇଲା, ପୁଣି ଆରମ୍ଭ ହେଲା, ପୁଣି କ'ଣ ଖାଇବା, ଶରୀର କୌଣସି ଦୃଷ୍ଟିରୁ ଭଲ ନାହିଁ, କେବଳ ଗୋଟିଏ ପାଇଁ ଶରୀରଟା, କେବଳ ଗୋଟିଏ ପାଇଁ ଆମେ କେୟାର କରୁଛେ, ଏ ଶରୀର ଦ୍ୱାରା ଶରୀର ବନ୍ଧନ ବନ୍ଦ କରିବା, ଏ ଶରୀର ଦ୍ୱାରା ଶରୀର ବନ୍ଧନ ବନ୍ଦ କରା, ଏଇ ଶରୀର ଯେଉଁ ମାନବ ଶରୀରରେ ପ୍ରେମ ପ୍ରାପ୍ତି ହେଇକି ଶରୀର ବନ୍ଧନ ବନ୍ଦ କରାଯାଉ, ନହେଲେ ଶରୀର ଆତ୍ମା ଭଳି ଇମ୍ପୋର୍ଟାଣ୍ଟ ନୁହେଁ, କାରଣ ଭକ୍ତମାନଙ୍କର ଏଇଟା ଜିନିଷଟା, ଭକ୍ତମାନେ କ'ଣ କରିବେ, ଯେମିତି ରଘୁନାଥ ଗୋସ୍ୱାମୀ, ଯେମିତି ଆମର ହରିଦାସ ଠାକୁର, ଆମର ଗୋସ୍ୱାମୀମାନେ, ଏମାନେ ସ୍ୱର ରକ୍ଷା କାହିଁ କରୁଥିଲେ, ଭଜନ ପାଇଁ, ଯାବତ ନିର୍ବାହ ଲେଖିଲେ, ଆଉ ଯାବତ ନିର୍ବାହ ପ୍ରତିଜ୍ଞା ରହିଲା, ଯାବତ ନିର୍ବାହ ଏକାଦଶୀ ଉପବାସ, 64 ଅଙ୍ଗ ସନାତନ ଶିକ୍ଷାରେ ଯେଉଁ 64 ଅଙ୍ଗ ରହିଲା, 64 ଅଙ୍ଗକୁ ବ୍ୟାଖ୍ୟା କରୁଛନ୍ତି, ଯାବତ ନିର୍ବାହ, ସେଇଟାକୁ ଭଗବତ ଗୀତାରେ କୁହାଲେ, ଯଦୃଚ୍ଛା ଲାଭ ସନ୍ତୁଷ୍ଟ, ଯାବତ ଯେମିତି ସେମିତି ଗୋଟେ ଚଳିଯା, ମୋର ରହିବାର ଖଣ୍ଡେ ଅଛି, ମାଟି ଘର ରୋଦ୍ର ବଦାନ ଘର ଖଣ୍ଡ ମାରେ, ତା ମାର୍ବଲ ପକା, ଏଟା ପକା, ଘସ ସେ ଇଟାଲିଆନ ମାର୍ବଲ ଆଣେ, ଇଆ ରହିବାର ମୁଣ୍ଡ ଗୁଞ୍ଜିଦିଅ, ଯାବତ ନିର୍ବାହ, ସେଇଟା ବଞ୍ଚିବାର ଆମର ଅଛି, କାହିଁ ବଞ୍ଚିବାର ଅଛି, ତତ୍ଵ ଜିଜ୍ଞାସା ନା ତୁ ଯଶ୍ଚେ କର୍ମ ବି, ଖଟିବା ପାଇଁ ଆମେ ବଞ୍ଚିନି, ମୋତେ ଭଳିଆ ଖଟିଆ ଖାଲି ଜୀବନ ସାରା, ଆତ୍ମ ତତ୍ଵ ଜିଜ୍ଞାସା ହେଲେ କ'ଣଟା ଲାଭ ଅଛି, କିଛି ନାହିଁ, କାମସ୍ୟ ନୈନ୍ଦ୍ରିୟ ପ୍ରୀତି, ଭାଗବତ କହିଦେଲେ ଆଖି ଖୋଲିଦେଲେ ନା, ଦୁଇଟା ଦୁଇଟା ଶ୍ଳୋକ ଆଖି ଖୋଲିଦେଲେ ପୁରା ଜଗତର, ଏ ଦୁଇଟା ଶ୍ଳୋକ ଯିଏ ବୁଝିପାରୁନି ସେ କ'ଣ ଧରିପାରିବ, ଦୁଇଟା ଶ୍ଳୋକ ପୁରା ସଂସାରକୁ ଆଖି ଖୋଲିଦେଇଛି, କ'ଣ ଆରମ୍ଭ କହୁଥିଲି, କାମସ୍ୟ ନୈନ୍ଦ୍ରିୟ ପ୍ରୀତି ଲାଭେ ଜୀବତ ଯାବତା, କାମସ୍ୟ ନ ଇନ୍ଦ୍ରିୟ ପ୍ରୀତି, କାମନା ବଞ୍ଚିବାର ଯେଉଁ କାମନା ରହିଛି ବା କାମନାଟା ଇନ୍ଦ୍ରିୟ ପ୍ରୀତି ପାଇଁ ନୁହେଁ, ଲାଭେ ଜୀବିତ ଅଛି, କାମନା ଅଛି ନା ଭୋଜନର କାମନା, ଯାହା କିଛି କାମନା ଅଛି ଇନ୍ଦ୍ରିୟ ପ୍ରୀତି ପାଇଁ ନୁହେଁ, ଲାଭେ ଜୀବିତ ଯାବତ ବଞ୍ଚିବା ପାଇଁ ଜୀବନଟା ରହୁ ସେଥିପାଇଁ କାମନା, ଧନ ଦରକାର ସର ରହିବା ପାଇଁ, କାହିଁକି ନା ଜୀବନଟା ରହିବା ଦରକାର, କାହିଁ ଜୀବନଟା ରହିବା ଦରକାର ଲାଷ୍ଟକୁ କହିବି, ଭୋଗ ପାଇଁ ନୁହେଁ, ଭୋଗ ପାଇଁ ନୁହେଁ, ଟଙ୍କା ପଇସା ରୋଜଗାର କରିବା, ଖାଇବା ଭଲ ପିନ୍ଧିବା, ମଣିଷ ଦୁଇଟା କାମ କରୁଛି ଆଉ କ'ଣଟା ଅଛି, ଭଲ ଖାଇବି ଭଲ ପିନ୍ଧିବି, ଏଟା କ'ଣଟା କରେ ଭଲ ପିନ୍ଧିକିରି କ'ଣ କରୁଛୁ, ସେଇ ମଳମୂତ୍ର କଫ ବାତ ପିତ ଗୋଟେ ଉଲଗ୍ନ ଶରୀରକୁ ଯାହାକୁ ଅଶି ମାନେ ଅତି କ'ଣ କୁହାଯିବ କେଉଁ ପରିଭାଷାରେ ମଣିଷ ଯେଉଁଟା ଯାହାକୁ ଯାହାକୁ ଦୁଧ ଦୁଃଖ ମଣିଷ ଦେଖିବେନି ସେଇ ଶରୀରକୁ, ପଶୁପକ୍ଷୀ ଲଙ୍ଗଳା ହେଲା ତାକୁ ଦେଖାଯାଉଛି, ମଣିଷ ଗୋଟେ ଉଲଗ୍ନ ହେଇଯାଏ ତାକୁ ଦେଖିଲେ ତୁମକୁ ଘୃଣା ଲାଗିବ, କେବଳ ବାଳକ ଗୁଡ଼ାକ ତାଙ୍କର କାମ ନଥାଏ ବୋଲି ଦେଖ ଛୋଟ ପିଲାମାନଙ୍କୁ କେତେ ସୁନ୍ଦର ଲାଗୁଛି, ଆଉ ପଶୁପକ୍ଷୀ ସବୁ ଉଲଗ୍ନ ନା କିଏ ଡ୍ରେସ୍ ପିନ୍ଧୁଛି, ପଶୁ ଗୁଡ଼ାକୁ ଡ୍ରେସ୍ ପିନ୍ଧା ହେଲେ ଓଲଟା ଲାଗେ, କୁକୁର ଗୁଡ଼ାକ ସବୁ ବିଦେଶରେ ଡ୍ରେସ୍ ପିନ୍ଧାନ୍ତି, ମାଙ୍କଡ଼କୁ ଡ୍ରେସ୍ ପିନ୍ଧା କ'ଣ ଭଲ ଲାଗନ୍ତି ନାହିଁ, ତାକୁ ଭଗବାନ ସୃଷ୍ଟି କରିଛନ୍ତି ନା, କେତେ ସୁନ୍ଦର ତାଙ୍କ ଶରୀର, ସମସ୍ତେ ଉଲଗ୍ନ ହେଉଛି, ମଣିଷଟା ଗୋଟେ ଏତେ କଦର୍ଯ୍ୟ ପ୍ରାଣୀ ତାକୁ ଡ୍ରେସ୍ ପିନ୍ଧିବାକୁ ପଡ଼ିବ, ଜଣେ ଏଠି କେଶ ସେଠି କେଶ ହଜାର ଆଡ଼େ ଖାଲି ତାର କେଶ ସବୁ ବାଜ୍ୟ ନା, ଆଉ ଅଲଗା ଅଲଗା ଜୀବ ଗୁଡ଼ା ଦେଖୁନା, ସେ ଯଦି ଢଙ୍କା ଢଙ୍କି ନ କରିବ ତ କିଏ ଚାହିଁ ଗୋଟେ ପାଗଳ କୁକୁର ଗୋଟେ ମୁଁ କୁହେ, ଆଉ ମଣିଷ ଡ୍ରେସ୍ ନ ପିନ୍ଧିଲେ କୁକୁର ଗୋଟେ ଗୋଟେ ପାଗଳଟା ଆଇଲେ କୁକୁର ଜାଣିଦେବ ଏଇଟା ପାଗଳ, ମୁଁ କୁକୁରଟା ଜାଣିଦେବ, ସେ ଭଲ ପିନ୍ଧିବ, ଆଉ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଲୋକ ଖାଲି ଡ୍ରେସ୍ ଏଇଟା ପିନ୍ଧିବି ସେଟା ପିନ୍ଧିବି ଆଉ ଭଲ ଖାଇବ, ଏହି ଏହି ହେଲା ମଣିଷର ଲକ୍ଷ୍ୟ, ସେଇଟା ଲକ୍ଷ୍ୟ ନୁହେଁ, ସେଥିପାଇଁ ସେ କହିଲେ କାମସ୍ୟ ନ ଇନ୍ଦ୍ରିୟ ପ୍ରୀତି, ଏଡ଼େ ଆତ୍ମତତ୍ତ୍ୱ କଥା ଆସୁଛି ଆଉ ଗୁଡ଼ି ଗୁଡ଼ିଆରେ କହୁଛନ୍ତି ଗାଜୁଛନ୍ତି ଭଗବାନ ପୁରା, ଅସୁଚ୍ୟାନ ମନୁଷ୍ୟ ପ୍ରଜ୍ଞାବାଦଶ୍ଚ ଭା ସତେ, ଭଗବାନ ଭାରି ଶ୍ରେଷ୍ଠ ନା, ଆମ ଭଳିଆ ତ ନୁହନ୍ତି ଡାଇରେକ୍ଟ ବାଡ଼େଇ କହୁଛନ୍ତି, ନାନୁଷ ଜାତି ପଣ୍ଡିତ ମୂର୍ଖ କହୁନାହାନ୍ତି, ପଣ୍ଡିତ ଲୋକମାନେ ତାମାନେ କ'ଣ ତୁମେ ମୂର୍ଖ, ଇନ୍ଡାଇରେକ୍ଟ ଆଉ ଇନ୍ଡାଇରେକ୍ଟ ତାଙ୍କର ବଚନରେ ଲାତ ମାରୁଛନ୍ତି ଆଉ, ସେ ବାତରେ ଲାତ ମାରିବେ ଆଉ, ସାଧୁମାନେ ବାତରେ ଲାତ ମାରିବେ, କଥାରେ ତ ଲାତ ଲଗେଇବେ ଆଉ ଗୋଡ଼ରେ ଲାତ କ'ଣ ଦରକାର, ଗୋଡ଼ରେ ଲାତ ମାରିଲେ ବିଷ୍ଣୁ କହିବାକୁ ପଡ଼ିବ, କଥାରେ ଲାତ ଲଗେଇଦେବେ ଭଗବାନ, ସେ କଥା କହୁଛନ୍ତି କାମସ୍ୟ ନ ଇନ୍ଦ୍ରିୟ ପ୍ରୀତିରେ ଯାହା ବେଲି ଲାଭ ଯିବେ ତ ଯାହାବତା, କାମନା ଯେଉଁ ଅଛି ଶରୀର ଦରକାର ଧନ ଟିକେ ଦରକାର ଯାହା ବି ସବୁ କାମନା ଅଛି ଇନ୍ଦ୍ରିୟ ପ୍ରୀତି ପାଇଁ ନାହିଁ ବଞ୍ଚିବା ପାଇଁ, କାହିଁକି ବଞ୍ଚିବା ନା, କାମସ୍ୟ ନ ଇନ୍ଦ୍ରିୟ ପ୍ରୀତିରେ ଲାଭ ଯିବେ ତ ଯାବସା, ଜୀବସ୍ୟ ତତ୍ତ୍ୱ ଜିଜ୍ଞାସା ନା, ତା ଉପରେ ଆଉ ଗୋଟେ କ'ଣ ରହିଲା ନା, ଅର୍ଥଯଶ୍ଚୟ କର୍ମ ବି ଆଉ ଗୋଟେ କ'ଣ ରହିଛି, ଦୀର୍ଘ ଶ୍ଳୋକ ରହିଛି ନା, ଜୀବସ୍ୟ ତତ୍ତ୍ୱ ଜିଜ୍ଞାସା ଧର୍ମସ୍ୟ ଅପବର୍ଗସ୍ୟ ନାତୋ ଅର୍ଥାୟ କଳ୍ପତେ, ଦୁଇଟା ଶ୍ଳୋକ ଭାଗବତର ମୁଖ୍ୟ ଦୁଇଟା ଶ୍ଳୋକ ହିଁ ପୁରା ଘୂରଉଛନ୍ତି ସମ୍ପୂର୍ଣ୍ଣ ତତ୍ତ୍ୱକୁ, ମଣିଷ ଜୀବନର ଲକ୍ଷ୍ୟ ଦୁଇଟା ଶ୍ଳୋକରେ କୁହାଯାଇଛି, ଧର୍ମସ୍ୟ ଅପବର୍ଗସ୍ୟ ନାତୋ ଅର୍ଥାୟ କଳ୍ପତେ, ଧର୍ମ ଯେଉଁ ନେଉଛେ ଭଲରେ ଖାଇବି ଭଲରେ ପିଇବି ଟଙ୍କା ରୋଜଗାର କରିବି ଏଥିପାଇଁ ନୁହେଁ, ଧର୍ମର ଲକ୍ଷ୍ୟ ଅର୍ଥ ନୁହେଁ, ଧର୍ମର ଲକ୍ଷ୍ୟ ଯେତେବେଳେ ଅର୍ଥ ହୁଏ ସେତେବେଳେ ଭ୍ରଷ୍ଟ ହେଇଯାଏ ସବୁ, ନାଇଁ ଧର୍ମସ୍ୟ ଅପବର୍ଗସ୍ୟ ନାତୋ ଅର୍ଥାୟ କଳ୍ପତେ, ଧର୍ମର ଚରମ ଲକ୍ଷ୍ୟ ହେଲା ଅପବର୍ଗ ମୁକ୍ତି, ଅର୍ଥ ନୁହଁ, ଅର୍ଥ ସହିତ ଧର୍ମକୁ ଯୋଡ଼େନି, ଟଙ୍କା ପଇସା ସହିତ ଭଗବାନଙ୍କ ହିଁ ଯୋଡ଼ୁଛ ମୁଁ, ଏଠାରେ ଗରିବ ଧନ ସହିତ କ'ଣ ଅଛି, ଭଗବାନ ହିଁ ଭଗବାନ, ଯିଏ ଧର୍ମ ଭଗବାନଙ୍କୁ ଭଜନ କରେ ସେ ଗରିବ ନା ଧନୀ, ଆରେ ଧନୀ ନୁହେଁ କି ଗରିବ ନୁହେଁ, ସେ ତ ଭକ୍ତ, ଭକ୍ତ ଧନୀ ନୁହେଁ କି ଗରିବ, କୃଷ୍ଣ ତା ପାଖରେ ଅଛନ୍ତି ଆଉ ଗରିବ ଧନୀ କ'ଣ ଗରିବ କ'ଣ, ତାର କୃଷ୍ଣ ଯାହା ପାଖରେ ଅଛନ୍ତି, ସୂର୍ଯ୍ୟଙ୍କ ପାଖରେ ଆଲୋକ କ'ଣ ଅନ୍ଧକାର କ'ଣ କ'ଣ କହିବ, ସୂର୍ଯ୍ୟଙ୍କ ପାଖକୁ ସୂର୍ଯ୍ୟଙ୍କୁ ଆଲୋକ କହିବ ନା ଅନ୍ଧକାର, ସୂର୍ଯ୍ୟ ତ ସୂର୍ଯ୍ୟ ଆଉ, ସେଥିପାଇଁ ଧନୀ ଯଦି ଭକ୍ତ ଧନୀ କରୁଛି ତାହେଲେ ଖାଇଦେଇକି ଧନୀ ଭକ୍ତ ଗରିବ ଭକ୍ତ, ଭକ୍ତ ପାଖରେ କିଛି ଆଡଜେକ୍ଟିଭ ଲାଗେ ନା, ଭଗବାନ ପାଖରେ ଲେଖାଯାଏ କି ଧନୀ ଭଗବାନ, ରାମ ଗରିବ ଭଗବାନ ବଣକୁ ଯାଇଥିଲେ କୃଷ୍ଣ ଧନୀ ଭଗବାନଙ୍କୁ ଲେଖାଏ କି ଭଗବାନ ଭଗବାନ, ଭକ୍ତ ସେଭଳି ଭକ୍ତ, ଧର୍ମସ୍ୟ ଅପବର୍ଗ ସେ ନା ତୁ ଅର୍ଥାଏ କଳ୍ପତେ, ଭଗବାନଙ୍କର ଭକ୍ତ ହେଲେ ତୁମେ ଅର୍ଥ କଥା କାହିଁ ଚିନ୍ତା କରୁଛ, ତୁମକୁ ଯେକୌଣସି ଯେତିକି କର୍ମ ମିଳୁଛି ଯେମିତି ଭଗବାନଙ୍କୁ ସେମିତି ଚଳ, କ'ଣ ଅସୁବିଧା ହେଇଯାଉଛି, ସାଧୁ ହେଲେ ବି ଆମକୁ ଯେତିକି ପ୍ରଭୁ ଆମେ ସେତିକି ଚଳିବା, ଆମ କର୍ମ ମାଧ୍ୟମରେ ଆମର ସେବା ମାଧ୍ୟମରେ ଯେତିକି ମିଳିଲା ସେତିକି ଚଳିବା, କାହିଁ ବିରାଟ ଆୟୋଜନ କରିବ, ମନା କରାଯାଇଛି ଶାସ୍ତ୍ର, ଧର୍ମସ୍ୟ ଅପବର୍ଗସ୍ୟ ଧର୍ମର ଚରମ ଲକ୍ଷ୍ୟ ହେଲା ଅପବର୍ଗ, ନା ତୋ ଅର୍ଥାୟ କଳ୍ପତେ, ଧର୍ମର ଚରମ ଲକ୍ଷ୍ୟ ଅର୍ଥ ନୁହେଁ, ନା ତୋ ଅର୍ଥ ଏକାନ୍ତସ୍ୟ କାମ ଲାଭାଏ ସ୍ମୃତଃ, ନାର୍ଥ ନାର୍ଥ ଧର୍ମ ଏକାନ୍ତସ୍ୟ, ଅର୍ଥର ଚରମ ଲକ୍ଷ୍ୟ କାମନା ନୁହେଁ, ବି କେୟାରଫୁଲ, ତୁମେ ଭକ୍ତ ହେଲେ ତୋର ଟଙ୍କା ଆସିଲା, ମୋର ମୋର ଟଙ୍କା ହେଲେ ମୋର ଏନ୍ଜୟ କରିବି, ମୋର ଭଲ ଗାଡ଼ି ଗାଡ଼ି ଘୋଡ଼ା ଏଇଟା ଚଢ଼ିବି, ମୋର ପଇସା ହେଲା ମୋର ମୋର 10ଟା ପ୍ଲଟ୍ ପକେଇକି ରଖିବି ନା, କେବେ ବି ଏଇଟା କରାହବ ନା। ତୋ ଅର୍ଥ ଏକଲ୍ପତେ ଅର୍ଥସ୍ୟ ନାର୍ଥୋ ଧର୍ମ ଏକାନ୍ତସ୍ୟ କାମଲାଭ ସ୍ମୃତଃ। ଏ ବେଦର ମାନେ ବାଣୀ ସମସ୍ତ ବେଦ ଏ କଥା କହିଛନ୍ତି, ଅର୍ଥର ଚରମ ଲକ୍ଷ୍ୟ କ'ଣ? ଧର୍ମ। ଅର୍ଥ ଆସୁଛି ମାନେ ଧର୍ମ କାର୍ଯ୍ୟର ଲତା, କାମଲାଭ ସ୍ମୃତା। ଅର୍ଥର ଲକ୍ଷ୍ୟ ନୁହେଁ ଯେ ଅର୍ଥ ଟଙ୍କା ଚାଲିଗଲା କାମ, ଗାଡ଼ି କରିଦେବି, ଉଢା କରିଦେବି, ଏଟା କରିଦେବି, ସେଟା କରିଦେବି, ନାଇଁ ସେଟା ତା ଲକ୍ଷ୍ୟ ନୁହେଁ। ତୁମେ ବିପରୀତ ଦିଗରେ ଚାଲିଛନ୍ତି ନା ସମସ୍ତେ, ଆଉ ଭାଗବତ ବାଣୀ ଚାଲିଛି ନା କ'ଣ ଜଗତରେ? ଜଗତରେ ଭାଗବତ ବାଣୀ ଥିଲା ଆଉ ଉଜ୍ଜୀବିତ ହେଇଯାନ୍ତା ଜଗତ। ଇଏ କ'ଣ ପରମହଂସମାନଙ୍କର ବାଣୀ ଆଉ ଇଏ ସମାଜରେ କହିକି, କାମୀ ସମାଜରେ କହିକି କ'ଣ ଲାଭ ବି ଅଛି? ନାର୍ଥ ଧର୍ମ ଏକାନ୍ତସ୍ୟ କାମ ଲାଭ ଇଏ ସ୍ମୃତା। ତାପରେ କୁହା ହେଲା କୋଉଟା? କାମସ୍ୟ ନ ଇନ୍ଦ୍ରିୟ ପ୍ରୀତି। ଧର୍ମର ଚରମ ଲକ୍ଷ୍ୟ ହେଲା ମୁକ୍ତି, ଅର୍ଥ ନୁହେଁ। ଅର୍ଥର ଚରମ ଲକ୍ଷ୍ୟ ହେଲା ଧର୍ମ, କାମନା ନୁହେଁ। କାମର ଲକ୍ଷ୍ୟ କ'ଣ? କାମସ୍ୟ ନ ଇନ୍ଦ୍ରିୟ ପ୍ରୀତି। କାମର ଇନ୍ଦ୍ରିୟ ପ୍ରୀତି ନୁହେଁ, ଯେମିତି ବିବାହ କାମନା ସେଟା ଇନ୍ଦ୍ରିୟ ପ୍ରୀତି ନୁହେଁ। ଏ କମ୍ବଡ଼ ସବୁ ଫିଲୋସଫି ଭାଗବତ କହୁଛନ୍ତି ଆଉ, ଇନ୍ଦ୍ରିୟ ପ୍ରୀତି ନୁହେଁ, ଲାଭ ଜୀବିତ ଜାଗତା। ତୁମେ କାମନା ବିନା ଡିଷ୍ଟର୍ବ ହେଇକି ତୁମ ଜୀବନଟା ନଷ୍ଟ ହେଇଯିବ, ଭଜନ କରିପାରିବନି। ଇନ୍ଦ୍ରିୟ ପ୍ରୀତି ନୁହେଁ, ମେଞ୍ଜମେଣ୍ଟ ନାହିଁ, ମୁଁ ଜୀବନ ସାରା ବାହା ହେଇଛି, ମୋର ଭୋଗ କରିବି ନାହିଁ, ହବନି। ଧନ ଅଛି ଭୋଗ କରି, ଭୋଗ କିଛି ଏଠି ଚାନ୍ସ ନାହିଁ। ନ ଇନ୍ଦ୍ରିୟ ପ୍ରୀତି ମନା କରିଦିଆଲା, କାମସ୍ୟ ନ ଇନ୍ଦ୍ରିୟ ପ୍ରୀତି। କ'ଣ କରାଯିବ? ଲାଭ ଜୀବିତ ଯାବତା, କାମନାଟାକୁ ସେଥିପାଇଁ ପ୍ରଯୁଜ କରିବ, ୟୁଜ୍ କରିବ, ପ୍ରଯୁକ୍ତ କରିବ, ଜୀବିତ ଯାବତା। ଭକ୍ତି ପାଇଁ ମୋତେ ବଞ୍ଚିବାର ଅଛି, ତା ବଞ୍ଚିବ କାହିଁକି? ଆପଣ କହୁଛନ୍ତି ଟଙ୍କାକୁ, ଲୋକ ଜଣେ ପ୍ରଶ୍ନ କରିବେ ଟଙ୍କାକୁ ଆଣିବି ଧର୍ମରେ ଲଗେଇବି, କାମନା କେବଳ ବଞ୍ଚିବା ପାଇଁ, ତାହେଲେ ବଞ୍ଚିବା ଲାଭ କ'ଣ? ନା ଜୀବ ସେ ତତ୍ତ୍ୱ ଜିଜ୍ଞାସା, ନାଇଁ କେବଳ ବଞ୍ଚିଛେ ତତ୍ତ୍ୱ ଜିଜ୍ଞାସା ପାଇଁ। ମୁଁ କିଏ କାହିଁକି ଆସିଛି, ମୋର ଲକ୍ଷ୍ୟ କ'ଣ, କେଉଁଠିକି ଯିବି? ନା ତୋ ହଁ ଜୀବ ସେ ତତ୍ତ୍ୱ ଜିଜ୍ଞାସା ନାର୍ଥ ଯଶ୍ୟ କର୍ମ। ବଞ୍ଚିବାର ଅର୍ଥ କର୍ମ ନୁହେଁ, କଠିନ ପରିଶ୍ରମ ନୁହେଁ। ଆମେ ବଞ୍ଚିନେ ଯେ 24 ଘଣ୍ଟା ହେଲେ ଖଟିବା ଗଦ ଭଳିଆ, ନାଇଁ ଭାଗ ତୁମେ ନା କରୁଛି, ପରିଶ୍ରମ କରିବାକୁ ପଡ଼ିବ 6 ଘଣ୍ଟା, ସେଥିପାଇଁ କୁହା ହେଲା ଏତିକିରେ ବଞ୍ଚିଯିବା। ଆଉ ସେଥିପାଇଁ ଭଗବାନ ଋଷଦେବ ସେ କଥା କହିଲେ, ଯାବତ ନ ଜିଜ୍ଞାସ ପରାଭବସ୍ଥା ବଦବୋତ ଯାବତ, ଯାବତ ନ ଜିଜ୍ଞାସ ୟାତ୍ମତ ତାବତ କ୍ରିୟା ତାବତ ଏବ ମନୋହି ଶରୀର ବନ୍ଧ। କ'ଣ ସେ ଲୋକ ମନେ କରନି, ସେ ପର୍ଯ୍ୟନ୍ତ ମୋ ଶରୀର ବନ୍ଧ ରହିବ, ଆତ୍ମତତ୍ତ୍ୱ ଜିଜ୍ଞାସା ନ କଲେ ଭଗବାନ ସେ କଥା ପ୍ରଭୁପଶ୍ଚିମ ମହାରାଜ ସେ କଥା ଏଠି କହୁଛନ୍ତି। ଏ ଶରୀର ଜନ୍ମ ହୋଇଛି, ଏହା ଦିନନା ଦିନ ମରିବ, ଆଜି ମରିପାରେ କିମ୍ବା କାଲି ମରିପାରେ, ତେଣୁ ଆତ୍ମା ପରି ଏ ଶରୀର ଗୁରୁତ୍ୱପୂର୍ଣ୍ଣ ନୁହେଁ। ଯିଏ କଥା ଜାଣିପାରେ ସେ ହିଁ ପ୍ରକୃତ ପଣ୍ଡିତ ବା ଜ୍ଞାନୀ, ଏବଂ ସେ ଶାରୀରିକ ଅବସ୍ଥା ପାଇଁ କଦାପି ଦୁଃଖ କରେ ନା। କିଛି କାହା ପାଇଁ କିଛି କିଛି ବ୍ୟସ୍ତ ହେବା ଦରକାର ସାର, କ'ଣ ଏଟା ତ ଶରୀର ନଷ୍ଟ ହେବ ଦିନ ନା ଦିନ, ତୁମେ ତା ତୁମେ ତାର କ'ଣ କିଛି କରିପାରିବ ନା? କ'ଣ ତୁମ ଶରୀର ନଷ୍ଟ ହେବନି, ହବ ଏ ପଞ୍ଚମ ତ ଶରୀର ଦିନ ଯିବ, ଆଉ ତା ପାଇଁ କ'ଣ ଚିନ୍ତା କରିବାର ଅଛି? ଚକ୍ରବର୍ତ୍ତୀ ବଳଦେବୀ ଦେବସ୍ୱାମୀ ସେଠି ଏଠି କହିଲେ, ପୂର୍ବ ଶ୍ଲୋକରେ ମୁଁ ଟିକାଟା ପଢ଼ୁନଥିଲି, ବହୁତ ସୁନ୍ଦର ଚକ୍ର ବଳଦେବୀ ଦେବସ୍ୱାମୀ ଲେଖିଛନ୍ତି, ବ୍ୟଙ୍ଗାର୍ଥମ ପ୍ରକାଶେ ନାହ। ପୂର୍ବ ଶ୍ଲୋକର ବ୍ୟଙ୍ଗ ଅର୍ଥରେ ଭଗବାନ ଗୋଟେ ଶିଷ୍ୟ ହେଲେ ନା, ସେ ଭାଇ ପଣ୍ଡିତ କଥା କହିଛନ୍ତି, ତାକୁ ଭଗବାନ କହୁଛନ୍ତି, ତାଙ୍କ ବିଶଦନ୍ତମ ଅର୍ଜୁନମ୍ ପ୍ରତି ହୃଷିକେଶ ଭଗବାନ ଅଶୁଚ୍ୟାନମ ଇତ୍ୟାଦି ଅତି ଗମ୍ଭୀରାର୍ଥ ବର୍ଚ୍ଚନ ମୁଚ। ଭଗବାନ ଅତି ଗମ୍ଭୀର କଥା ଗୁଡ଼ା କହିବେ, ଏ ଯେଉଁ ଆସିଲା କହିବେ ସବୁ, ଅହୋ ତବାପି ଇଦୃଶମ ବିବେକମ ଇତି ହି ସଖ୍ୟ ଭାବେନ ପ୍ରହସନ, ସଖା ଭାବରେ ହସିକି କହୁଛନ୍ତି, ତୁମର ଏଭଳିଆ ବିବେକ ଅଛି, ଏତେ ବଡ଼ ବଡ଼ ପଣ୍ଡିତ କଥା କହିକି ବର୍ତ୍ତମାନ ଯୁଦ୍ଧ ଧନୁସର ଛାଡ଼ ଦେଇକି ବସିକି ରହିଛ। ଅନୁଚିତ୍ୟମ ଭାସିତ୍ୱେନ ତପ୍ରାସ ତ୍ରପାସିନ୍ଧୁ ନିମଜ୍ଜୟନ ଇତି ଅର୍ଥ। ଭଗବାନ ତାଙ୍କୁ ତ୍ରପାସିନ୍ଧୁ ମାନେ ଲଜ୍ଜା ରୂପକ ସମୁଦ୍ରରେ ବୁଡ଼େଇ ଦେବେ ତାକୁ, କାହାକୁ? ପଣ୍ଡିତ ଲୋକଟା ବହୁତ ବଡ଼ ବଡ଼ କଥା କହିଦେଇଛି ଆଉ ଭଗବାନଙ୍କ ଆଗରେ, ମୁଁ ଅପିତ୍ରୈଲୋକ୍ୟ ରାଜମ, ମୁଁ 3 ଲୋକ ରାଜା କରିଦେଲି ମୁଁ ଯୁଦ୍ଧ କରିବିନି, ବଡ଼ ବଡ଼ ଡାଇଲଗ୍ ମାରିଦେଲା। ଏ ବୋଧ ଯିବାର କଥା ଗୁଡ଼ା ଭାରି ଆକାଶ ଛୁଆଙ୍କ କଥା ଗୁଡ଼ା କୁହନ୍ତିନି ନା କ'ଣ ଭାବିଲେ? କଥାଟା ମାରିବ ଯେ ସେ ଡାଇଲଗ୍ ମାରିବ ଯେ କହି ସ୍ୱର୍ଗ ଇନ୍ଦ୍ରବନ୍ଦୀ ଭଳିଆ ଆଉ, ବୋଧ ଯିବାର କଥା ଗୁଡ଼ା ଭାରି କିଛି ନାହିଁ ଭିତରେ, ସେ ତ ତା କଥା ଗୁଡ଼ା ଭାରି ଉପର ଇଏ ଆଉ ହାଇ ଲେବୁଲ କଥା ଗୁଡ଼ାକ ସବୁ। ଆଉ ସେ ତ ବଦ୍ଧଜୀବର ଅଭିନୟଟା କରୁଛନ୍ତି ଆଉ ବଡ଼ ଯୁକ୍ତି ଟିକେ ଜାଣିଦେଲା ମାନେ ସେ ପଣ୍ଡିତାମିକିରି ଦେଖିବ, ସେ ଅଜାର କଥା କହି ପାଠ ପଢ଼ି ବାପ ମା ଗୁରୁ ସାଧୁ ସମସ୍ତଙ୍କୁ ବୁଦ୍ଧି ଶିଖିବ, ବଦ୍ଧଜୀବରଟା ଲକ୍ଷଣ। କିନ୍ତୁ ତାର କିଛି ଦେଖିଲା ବେଳକୁ ନିଜର କିଛି ନାହିଁ। ଭଗବାନ ସେ କହିଲେ ତାଙ୍କୁ ଲଜ୍ଜା ସମୁଦ୍ରରେ ତ୍ରପାସିନ୍ ଧୋ ନିମଜ୍ଜନ ଇତି ଅର୍ଥ। ଭଗବାନ ଏମିତି କଥା କହିବେ ଅର୍ଜୁନ ପୁରା ଲଜ୍ଜା ସମୁଦ୍ରରେ ବୁଡ଼ିଯିବେ। ସେଥିପାଇଁ ପ୍ରଥମେ ଆରମ୍ଭ କଲେ ଅଶୁଚ୍ୟାନ ମନୁଶୁଚ୍ୟା ପ୍ରଜ୍ଞାବାଦଶ୍ଚ ଭାଷ ପୁରା ପଣ୍ଡିତ କଥା କହୁଥିଲୁ ନା ସେ କଥା ସେଇଠି କହୁଛନ୍ତି। ଇବତ୍ ଇତି ହି ତତ୍ରେବ ଶିଷ୍ୟତାମ ପ୍ରାପ୍ତେ ତସ୍ମି ହାସାନ ଅନୁଚିତମ ପ୍ରଭୁ ଯାହା ଲେଖିଛନ୍ତି ଏଇଟା ସେ ଶିଷ୍ୟତା ପ୍ରାପ୍ତ ହେବେ ତା ସାଙ୍ଗେ ହସଖୁସି ଗୋଟେ କ'ଣ କରିବେ ଭଗବାନ ଆଉ ସଖ୍ୟଭାବ କରିବେ। ଅନୁଚିତ ଈଶତ ଅଧର ଉଲ୍ଲାସମ କୁର୍ବ ନିତ୍ୟାର୍ଥ ଟିକିଏ ଖାଲି ଓଠକୁ ଏଟା ହେଲା ଉଷ୍ଟ ଉପରଉଷ୍ଟ ଏଟା ହେଲା ଅଧର ଟିକିଏ ମାନେ ଯେପଟେ ମୁର୍ଗୀ ହସ ଦେଇ କଥା କହିଲେ ଶିଶୁ ସାଙ୍ଗର ତ କଥାଟା ପଡ଼ିବ ସେ ହେବେନି ସେ କଥା କହୁଛନ୍ତି। ଅର୍ଜୁନ ସେ ବିଷାଦ ଭଗବତସ୍ୟ ଉପଦେଶ ସର୍ବସାକ୍ଷୀ ଇତି ବୋଧୟତୁମ ସେନାର ଉଭୟ ଇତି ଏତତ୍। ଅର୍ଜୁନଙ୍କର ବିଷାଦ ଆଉ ଭଗବାନଙ୍କର ଯେଉଁ ଉପଦେଶ ଏଇଟା ସମସ୍ତେ ସାକ୍ଷୀ ଅଛନ୍ତି। ଏଇଟା ବୁଝେଇବା ପାଇଁ ଏଠି କୁହାଗଲା ସେନର ଉଭୟ ବିଶଦନ୍ତମ ଇଦମ ଅଛନ୍ ଇଦମ ଅବ୍ରବିତ ସେ ସେନାର ଉଭୟ କୁହା। ଆଚ୍ଛା ପରବର୍ତ୍ତୀ ଶ୍ଳୋକ ଆମେ ଯାହା ପଢ଼ୁଥିଲେ ଅଶୁଚ୍ୟାନ ମନୁଶୁଚ୍ୟାନ ତା ଟୀକା କହୁଛନ୍ତି। ଏବଂ ଅର୍ଜୁନମ ତୃଷ୍ଣ ସ୍ଥିତି ତଦ ବୁଦ୍ଧି ଆଖିପନ୍ ଭଗବାନ ଆହ ଅର୍ଜୁନ କହିଦେଇ ଚୁପଚାପ ରହିଗଲେ ନା ଭଗବାନ ତାଙ୍କର ବୁଦ୍ଧିକୁ ହିଁ ପିଟୁଛନ୍ତି ବୁଦ୍ଧିକୁ ପିଟୁଛନ୍ତି। ସାଧୁ ବାଣୀଟା କ'ଣ କିଏ ସାଧୁର ଯେଉଁ ବାଣୀ ଭାଗବତର ଯେଉଁ ବାଣୀଟା କ'ଣ ତମ ବୁଦ୍ଧି ଉପରେ ମାଡ଼ ହବ ତମ ବୁଦ୍ଧି ଉପରେ ଡାଇରେକ୍ଟ ଇଣ୍ଟେଲିଜେଣ୍ଟ ଉପରେ ପିଟା ହବ। ସେ ଇଣ୍ଟେଲିଜେଣ୍ଟଟା ବେଶୀ ଦେଖୁଛି ନା ଯା କୁହନ୍ତି ତାର ଆକ୍ସନ ବେଶୀ ବାହାରୁଛି ନା ତମ ବୁଦ୍ଧିଟା ଉପରେ ସେ ବାଡ଼େଇବେ ଭାଗବତ ଗ୍ରନ୍ଥ ଭାଗବତ ଭଗବତ ଭକ୍ତ ଭାଗବତ କ'ଣ କରନ୍ତି ଯେଉଁ ପ୍ରଜ୍ଞାଟା ଯେଉଁଟା ଦୂଷିତ ପ୍ରଜ୍ଞା ତା ଉପରେ ପ୍ରହାର କରନ୍ତି। ଆରେ ଏଇଟା କ'ଣ କରିବାକୁ ଯାଉଛି ତାର ଯଦି ଭୌତିକ କାମନାଟା ପ୍ରଚୁର ଥିବ ତା ବୁଦ୍ଧିଟା ଭୌତିକ ବୁଦ୍ଧି ଥିବ ସେ ଏଇଟାକୁ ଗ୍ରହଣ କରିପାରିବେ ପ୍ରଜ୍ଞା ଉପରେ ପ୍ରହାର ଏଠି ସେ କଥା ସେ କହୁଛନ୍ତି ଆଉ। ଏବଂ ଅର୍ଜୁନ ତୃଷ୍ଣି ତତ ବୁଦ୍ଧି ଆକ୍ଷେପନ ଭଗବାନ ଆହ ବୁଦ୍ଧିକୁ ଆକ୍ଷେପ କରି ଭଗବାନ କହୁଛନ୍ତି ପ୍ରହାର ଭଳିଆ ଆକ୍ଷେପ କରି କହୁଛନ୍ତି ଭଗବାନ ତା ବୁଦ୍ଧିଟାକୁ କେଉଁ ବୁଦ୍ଧି ପ୍ରଥମ ଅଧ୍ୟାୟରେ ଯେଉଁ ବୁଦ୍ଧିକୁ। ଏବଂ ଅର୍ଜୁନ ହେ ଅର୍ଜୁନ ଅଶୁଚ୍ୟାନାମ ସୂଚିତମ ଅଯୋଗ୍ୟାନାମ ଏବ ଧାତରାଷ୍ଟ୍ରସ୍ତମ ଅନୁସୂଚ୍ୟ ସୂଚିତମାନ ଅଶୁଚ୍ୟାନାମ ଅଶୁଚ୍ୟାନାମ ଯେଉଁଟା ସୂଚ କରିବା ଉଚିତ ନୁହେଁ କ'ଣ ଶୋକ କରିବା ଉଚିତ ନୁହେଁ ଧାତରାଷ୍ଟ୍ର ଧୃତରାଷ୍ଟ୍ରଙ୍କର ପୁଅ ମରିଯିବେ ୟା ପାଇଁ ଯେଉଁ ଯେଉଁ ଶୋକ କରୁଛ ସେ କଥା ସେ କହୁଛନ୍ତି ଅନୁସୂଚ୍ୟମ ଏଇଟା ଏଇଟା ସୂଚନା କରିବା ଉଚିତ ନୁହେଁ ଏଇଟା ତଥା ମାଂ ପ୍ରତି ପ୍ରଜ୍ଞାବାତ ବଚନାନ ମୋ ପ୍ରତି ଧୃତରାଷ୍ଟ୍ରର ପୁତ୍ର ମରିଯିବେ ବୋଲି ତୁମେ ଦୁଃଖ କରୁଛ ଆଉ ମୋ ପ୍ରତି କ'ଣ କରିଛ ପ୍ରଜ୍ଞାବାଦଶ୍ଚ ଭାଷତେ ମୋ ମୋ ଅଛନ୍ତି ନା ପ୍ରଜ୍ଞାବାଦଶ୍ଚ ମୋ ପାଇଁ ପଣ୍ଡିତ ଭଳିଆ କଥା କହିଛ କ'ଣ ପଣ୍ଡିତ ଭଳିଆ କଥା କହିଛ କେଉଁଟା ପଣ୍ଡିତ ଭଳିଆ କଥା କହିଛନ୍ତି ତାକୁ ତାକୁ ବଳଦେବ ଦାସ ଲେଖୁଛନ୍ତି କେଉଁ ଶ୍ଳୋକ କହିଛନ୍ତି ପଣ୍ଡିତ ଭଳିଆ କଥା ଏଠି କହିଲେ ଦୃଷ୍ଟମେ ସୋଜନମ କୃଷ୍ଣ କଥମ ବିଶ୍ୱ ମହାଶଙ୍କମ ଇତ୍ୟାଦି ନା ଏ ଯେଉଁ ଶ୍ଳୋକ ସବୁ କହିଛନ୍ତି ଅପିତ୍ରଲୋକ୍ୟ ରାଜମ ଯେଉଁ ଶ୍ଳୋକଗୁଡ଼ା ସବୁ କହିଛନ୍ତି ଇଏ ପଣ୍ଡିତ ଭଳିଆ କଥା ଇଏ ଶୁଣିଦେବ ସେ କହିବାର ଅର୍ଜୁନ ବହୁତ ବଡ଼ ପଣ୍ଡିତ ଲୋକ ବୁଦ୍ଧିକି ଆକ୍ଷେପ କରି କହୁଛନ୍ତି ଭଗବାନ ନଚେତେ ପ୍ରଜ୍ଞା ଲେସ୍ ଓପି ଅସ୍ତି ଇତି ଭାବ ତୋର ପ୍ରଜ୍ଞା ବୋଲି ଗୋଟେ କିଛି କିଛି ବୁଦ୍ଧି ନାହିଁ କିଛି ବୁଦ୍ଧି ବି ନାହିଁ ତୋର ବୁଦ୍ଧି ଲେସ ଭଗବାନ ଅର୍ଜୁନ କହୁଛ ତୋର ବୁଦ୍ଧି କିଛି ନାହିଁ ଯେହେତୁ ପ୍ରଜ୍ଞାବନ୍ତ ଆକୁ ବ୍ୟାଖ୍ୟା କଲେ ଯେହେତୁ ପ୍ରଜ୍ଞାବନ୍ତ ଯେ ପ୍ରଜ୍ଞାବନ୍ତ ସ୍ତେ ଗତାଶୁନ ନିର୍ଗତ ପ୍ରାଣାନ୍ ସ୍ଥୁଲ ଦେହାନ୍ ଏଠି ତିନିଟା କଥା କହିବେ ବହୁତ ଏ ଯେଉଁ କହିଲେ ନା ଗତାଶୁନ ଅଗତାଶୁଚ ଏଇଟା ବହୁତ ସୁନ୍ଦର ବ୍ୟାଖ୍ୟା କରିଛନ୍ତି ଗତାଶୁନ ଗତ ଅଶୁନ ଅଶୁନ ମାନେ ପ୍ରାଣ ଗତ ଯାଇଛି ସ୍ଥୁଳ ଦେହ ଏ ସ୍ଥୁଳ ଦେହର କିଛି ନାହିଁ ନା ଏଇଟା ତ ମୃତ୍ୟୁଟା ସ୍ଥୁଳ ଦେହଟା କ'ଣ ମୃତ୍ୟୁ ନା ଆଉ ଆତ୍ମା ଯୁଗଟା କାମ କରୁଛି ନା ଆଉ ତ ଏଇଟା ଗୋଟେ ଡେଡ୍ ମ୍ୟାଟର କୁହାଯାଏ ଆଉ ଲମ୍ପ ଅଫ୍ ଡେଡ୍ ମ୍ୟାଟର ଏଥିରେ କ'ଣ ଅଛି ତା ପାଇଁ ତୁମେ କ'ଣ ଦୁଃଖ କରୁଛ ଶରୀର ପାଇଁ କ'ଣ ଦୁଃଖ କରୁଛ ସ୍ଥୁଳ ଦେହ ପାଇଁ। ଆଚ୍ଛା ନାଦ୍ୟ ସ୍ଥୁଳ ଦେହାନ୍ ବିନାଶିତ୍ୱ ନା ହଁ ସ୍ଥୁଳ ଦେହ ବିନାଶ ନିମିତ୍ତ ସୂକ୍ଷ୍ମ ଦେହ ବିନାଶ ନିମିତ୍ତ ବା କ'ଣ କହିଲେ अगत च च शब्द अच्छे ना गतासु च कोड़े अच्छे देख से गता गतासु न अगता सुच से चटा को धरचन तीन टा जिनसे कौन 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 अगतासुच निर्गत प्राणान गतासुच स्थूल देहान अगतासुच निर्गत प्राणान च शब्दात आत्मान न सोचते तीनटा कथा कहले सी वेदांत सहित जगतर सब जिन जानते बलदेवीदाभूषण छः शब्द उधर तीन टा अर्थ कले गतासुच अगतासुच आ गतासुन अगतासुन नानु सोचती गतासुच ताने प्राण जहाँ जाइ गत असुन किए स्थूल देह ये देहटा आगतासुच जी विनाश हम सूक्ष्म देह के विनाश हम कह आग कह ये विनाश हो किए सूक्ष्म देह गुटा मन बुद्धि अहंकार या भी दुख कर उचित नुह देह भी दुख देह तो नष्ट हम मन बुद्धि अहंकार में दुख कर उचित नुह कारण मन बुद्धि अहंकार ये तो रही गोटे स्वर पड़े गला गोटे स्वर पशिव यार यार भी विनाश होते प्रलय हे सरी जो तुम बीरजार प्रवेश कर तार विनाश देह पाई तो चिंता करा दरकार देह तो विनाश हम अच्छा सूक्ष्म देह पाई चिंता करा दरकार मन बुद्धि अहंकार पाई ना से आउ गोटे स्वर रुको तार किसी क्षति हेनी अच्छा आत्मा पाई आत्मा दुख कर आत्मा तो नित्य पंडित भाई कौन कथा आशा करवान को कह कथा बर्तमान व्याख्या करें पुणी गोटे अयम अर्थ ये अर्थटा कौन ना शोक स्थूल देह विनाश निमित्तम स्थूल देहटा विनाश हो मो बापा मरीगला मो भाई मरीगला अरे मरवे मु भी मरवि कौन विनाश नष्ट तो हम आई तो रही ना जी छोट बेला अब से सब पढ़ु लेखा चलते कांथर रही ना कहीं रही नाई भव रंग भूमि तले सबे निज निज अभिनय सारी बाहुड़े काल बड़े कौन बाबा लोग सीन देखी ड्रामा सीन कौन फास्ट सीन तार पड़ो दीटा सीन पर तार पड़ो डका तार सीन सीन तो ना जो सीन गुटा फास्ट सीन चलिए तार राजा खड़ खंडा फंडा बुले चलीगला आज जो मंत्री आस सेकेंड सीन लोक मैंने कहते नहीं सब आम ड्रामा कर जानू ना से खाता गुड़ा सब थे कौ सीन तोर अच्छी रही ना तृतीय सीन से सब कथ थर्ड सीन मोर अच्छे ए वस्तु कौन ना मोर तो तृतीय सीन चतुर्थ सीन जाए पड़ो ताप मर्डर हो स्टेज सीन सरला मरीगला हिरो मरीगला कि भिलियन मरीगला कि कमेडियन मरीगला कौन आउ कौन स्टेज उठी पार सर नाटक सरला कौन से मृत्यु सरला आउ कौन आक्शन कर रंगमंच रही ना कहीं रे ना ये भव भव रंगभूमि तले रंग रंगभूमि नाटक चलिए बाबू देखो हिरो बर्तमान हिरो रोल सर गला बर्तमान आस कौन जुग बड़े हिरो तापर बयस कौन सी कौन गोटे ओडिया थी विजय महांत ना किए गोटे ना कि बारिपदार आम थी ता घर टा सीआड़ ना कौन सी टोका था हिरो रोल कला बुढ़ा होगा बाप रोल कर रोलटा चलती टोका जाइए बर्तमान से हिरो रोल सब रोल सर जीवर आउ रोल पार छाड़िया विदा नवा रंगमंच दिगला समस्त रंगमंच नाचुचान आम बर्तमान साधु रंगमंच आम साधु रोल पड़ी कि अभिनय सर जी कह सब निज निज अभिनय ओडिया साहित्य मान बड़ तत्विक लोकटा थे जोड़ा रसिक कवि प्रकृति कवि प्रकृत कवि भक्त कवि भक्त कवि आ बहुत नीति कवि मान भी थे बहुत बढ़िया बढ़िया इनस्ट्रक्शन सब लिखे सर्वे निज निज अभिनय सारी बाहुड़े काल बड़े केमी जी सी बाबुल केमी जी काल बड़े अभिनय सर जीव बास देखीचो ना कमी काल बड़े जान कौन जान नाटक वर्षा उठिली ना से नाटक लंबा करदे सी कौन कमेडियान आज आमर जो कमेडियन सीन गुड़ा पड़ो सी कमेडियन गुटा जाशु बढ़ेदेवे से बढ़ेदे तार हस खुशी डायलॉग जोड़ी जोड़ी तार बढ़ेदेवे एने देख मुख्य सीन टा सीना सर लास्ट हो गल तुम्हें सीना गोटे कनक्लूजन लोक पाइबे लोक अनेक बस्ती है कौन है सी कौन हिरो मर कि कौन मर कि विलियन मर सी अनेक बस्ती है ना एने देख कमेडियन तार बढ़ेदेले डायरेक्टर कौन कह अरे टाइमटा हिसाब से सका लोक मैंने पल पलिजे छाड़ शीघ्र सार दीटा सीन कटा हो जाच ना नहीं जान ना नाटक करना तुम कौन जानी ସିନ୍ କଟା ହେଇଯାଏ, ସିନ୍ କାଟିଦେବ କିଏ ଡାଇରେକ୍ଟର କହିଦେବ ଏ କାଟ କାଟ ସିନ୍ କାଟିଦେବ, ଦୁଇଟା ସିନ୍ କାଟ 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 ବର୍ଷାଇଲେଣି ବର୍ଷାଇଲେଣି ସିନ୍ କାଟ, ଏ ଲୋକ ଉଠି ଯାଉଛନ୍ତି ସିନ୍ କାଟିଦେବ କାହିଁକି ନା ସେ ସିନ୍ ଲମ୍ବେଇ ଦେଲା ବେଳକୁ ଆଣେ ଲୋକ ପଳେଇଯିବେ ଆଉ ବେଳେ ହେଇଗଲାଣି ଆଉ ଉଚ୍ଚୁର ହେଇଗଲାଣି, କାଟିଦେବ ଦୁଇଟା ସିନ୍ ଡାଇରେକ୍ଟର କାଟିଦେବ, କାଟିଦେବ ଲାଷ୍ଟ ଦିନ ମଞ୍ଚଟା ଦେଖେଇଦେବ ଆଉ ସେଇଭଳିଆ ତୁମର କାଳ ବେଳ ଆଉ କାଳ ଦେଖେଇଦେବ ବର୍ତ୍ତମାନ ଆଉ ସେ ଟୋକା ବେଳକୁ ଆ ରଙ୍ଗ ମଞ୍ଚ କାଟିଦେଉଛି ସରିଗଲେ ଆପାତର ଚାଲ କ'ଣ ନାଇଁ କରୋନା ନେଇଗଲା, ଆରେ କରୋନା ନେଉ କି ଆକ୍ସିଡେଣ୍ଟ ନେଉ କି ହାର୍ଟ ନେଉ କିଏ ନେଉ, ଅଭିନତ ସରିଲା ଯିବାକୁ ପଡ଼ିବ ଆଉ ବାପା ଏଥିରୁ କ'ଣ ଅଛି, ସିନ୍ କଟିଯିବ ଆଉ ସିନ୍ ଥିବ ଖାତା ବହି ସବୁ ଥିବ କଟିଗଲା ଆଉ, କାଳ ତ କାଳ କହିଲେ ବାହୁଡ଼ିବେ କାଳ ଭଳିଆ ବାହୁଡ଼ା ଯାତ୍ରା ହବ ବାହୁଡ଼ା ଚାଲିଥିବ ଆଉ, ବଡ଼ ବଡ଼ ଏସବୁ ଜିନିଷ ନା ସେ ଚିନ୍ତା କରିବାର କ'ଣ ଅଛି, ଶରତ ଦିନ ନିଶ୍ଚିତ ହବ ହିଁ ହବ ଏଥିରେ କିଛି ଚିନ୍ତା କରିବାର ନାହିଁ, ଏଇଟା ମାଇଣ୍ଡ ସେଟ୍ଟା ପ୍ରଥମରୁ କରିନେବା ଦରକାର ମୋର ମୃତ୍ୟୁ ହବ, କିନ୍ତୁ ମୃତ୍ୟୁ ହେବାଟା ବଡ଼ ଜିନିଷ ନାହିଁ, ସ୍ୱର ଆଉ ଜନ୍ମ ନ ହଉ, ଭକ୍ତ ଏଇଥିପାଇଁ ବ୍ୟସ୍ତ ମରିବା ପାଇଁ କେ ଡର, ମା ମରିବା ପାଇଁ ମୋତେ କ'ଣ ଡର ଲାଗୁଛି ନା କ'ଣ ଏ କରୋନାରେ ମରିଯିବେ, ନା ମରିବ ମରିବା ତ ମରିବା, ମରିଗଲେ କିଛି କ୍ଷତି ହେଇଯିବ ଏତିକି ପ୍ରେମଟା ଯଦି ନ ମିଳିଥିବ ନା ଆଉ ଗୋଟେ ସ୍ୱରକୁ ଧରିବାକୁ, ମରିବା ପାଇଁ ଡର ନାହିଁ, ମରଣ ତ ହବ ନିଶ୍ଚିତ ଆଉ ଡର ଲାଗୁଥିବ କ'ଣ ମା ମରଣ ମରଣ ତ ଛାଡ଼ିଦେବ ନା କ'ଣ, ଡରିଗଲେ ତୁମେ ମରଣ ଛାଡ଼ିଦେବ କି, ନା ନ ଡରିଲେ ତୁମେ ମରଣ ଛାଡ଼ିଦେବ, ମରଣ ତ କୁଆଡ଼େ ଛାଡ଼ିବନି, ତୁମେ କାହା ପାଇଁ ଚିନ୍ତା କରିବା ଉଚିତ, ସେ ତିନିଟା ଜିନିଷ କଥା କହୁଛନ୍ତି, ଗତା ଶୁଣ ଅଗତା ଚ ସୂକ୍ଷ୍ମ ଦେହ ସ୍ଥୂଳ ଦେହ ଆତ୍ମା, ତିନିଟା ପାଇଁ କେବେ ବି କେବେ ଚିନ୍ତା କରନି, ନାନ ସୂଚନ୍ତି ଏଠି ସେ କଥା କହୁଛନ୍ତି, ସ୍ଥୂଳ ଦେହାନ ବିନାଶୀ ତତ୍, ସ୍ଥୂଳ ଦେହ ତ ବିନାଶ ହବ ହିଁ ହବ, ଆଚ୍ଛା ସୂକ୍ଷ୍ମ ଦେହାନ ମୁକ୍ତେ ପ୍ରାକ୍ ଅବିନାଶୀ ତତ୍, ସେ ବିଦ୍ୟା ତାଙ୍କର ବଡ଼ ସୁନ୍ଦର ସବୁ ଭାରି ମାନେ ଯାହା କୁହନ୍ତି ଯୁକ୍ତିଯୁକ୍ତ ଆଉ ଭାରି ଭଗବାନଙ୍କ ଲୋକ ଅବିନାଶୀ ଆତ୍ମ ଭଳିଆ ଅବିନାଶୀ ଆଉ କିଏ, ସୂକ୍ଷ୍ମଟା ମନବୁଦ୍ଧି ଅହଙ୍କାରଟା କେବେ ନା ଏଠି କହିଲେ ପ୍ରାକ୍ ଅବିନାଶୀ ତତ୍ ମୁକ୍ତେ ପ୍ରାକ୍ ଅବିନାଶୀ ତତ୍, ମୁକ୍ତି ପୂର୍ବରୁ ସେ ଅବିନାଶୀ, ମନବୁଦ୍ଧି ଅହଙ୍କାରଟା ମୁକ୍ତି ପୂର୍ବରୁ ଅବିନାଶୀ ନା ଆଉ, ମୁକ୍ତି କ'ଣ ଯେତେବେଳେ ବିରଜାର ପ୍ରବେଶ କରିକି ତୁମେ ଚିଜଗତକୁ ଯିବ ବା ବ୍ରହ୍ମଜ୍ୟୋତି ଯୁଆଡ଼େ ବି ତୁମେ ଯାଅ ସେ ବିରଜାର ରହିଯିବ ମନବୁଦ୍ଧି ଅହଙ୍କାର, ତାପରେ ତୁମେ ଗୋଟେ ଟ୍ରାନ୍ସଲେଣ୍ଟାଲ ଦିବ୍ୟସ୍ୱର ଧରିକି ଯିବ, ସେଠି ମନବୁଦ୍ଧି ଅହଙ୍କାର ନାହିଁ, ଏଠି ମନ ଅଛି ବୋଲି ସିନା କାମ କ୍ରୋଧ ଏଗୁଡ଼ା ଇମ୍ପ୍ରେସନ୍ସ ଅଛି ସେଠି ତ ନାହିଁ, ସେଗୁଡ଼ାକ ସେସବୁ ଦିବ୍ୟସ୍ୱର ଆସିବ ସେଠି ରହିଯିବ, ସେଥିପାଇଁ ସେ କହିଛନ୍ତି ମୁକ୍ତେ ପ୍ରାକ ବିନାଶୀତ୍ କିଏ ସୂକ୍ଷ୍ମ ଶରୀର, ତେଣୁ ସ୍ଥୂଳ ଶରୀର ବିନାଶୀତ୍ ତା ପାଇଁ ଦୁଃଖ କରିବା ଦରକାର ନାହିଁ, ଆଉ ସୂକ୍ଷ୍ମ ଶରୀର ପାଇଁ ବି ବିନାଶ କରିବା ଦରକାର ନାହିଁ, ଏ ସୂକ୍ଷ୍ମ ଶରୀର ପାଇଁ ଦୁଃଖ କରିବା ଦରକାର ନାହିଁ, ସେ ଅବିନାଶ ଆଉ ମୁକ୍ତି ହେଲେ ତା ଆହୁରି ହେଲେ ଭଲ, ତା ପାଇଁ ଦୁଃଖ କରୁଛ, ଆଉ ଚ କା କିଏ ଆତ୍ମା, ଏଠି ଲେଖିଲେ ଆତ୍ମା ତଦବତ ଆତ୍ମା ତୁ ଷଡ଼ଭାବ ବିକାର ବର୍ଜିତାନ ନିତ୍ୟତ୍ୱତ୍ ନ ସୂଚ୍ୟତି, ଆତ୍ମା ତାର ଛଅଟା ବିକାର ନାହିଁ ତା ପାଇଁ କାହିଁ ଦୁଃଖ ଚିନ୍ତା କରୁ, ଆତ୍ମାର ତ ଛଅଟା ବିକାର ନାହିଁ ସେ ନିତ୍ୟ, ତା ପାଇଁ କାହିଁ ତୁମେ ଚିନ୍ତା କରୁଛ, ଶରୀର ଯେମିତି ଛଅଟା ବିକାର ଅଛି ନା, ଜନ୍ମ ହେଉଛି ବୃଦ୍ଧି ହେଉଛି ଆଉ କ'ଣ ଅବସ୍ଥିତି ରହୁଛି, ତାପରେ କିଛି ପ୍ରଡକ୍ସନ କରୁଛି, ତାପରେ ଅବକ୍ଷୟ ହେଉଛି, ତାପରେ ମୃତ୍ୟୁ ହେଉଛି, ଆତ୍ମାର ତାଟା ନାହିଁ ତା ପାଇଁ କାହିଁ ଦୁଃଖ କରୁଛ, ଆତ୍ମା ନିତ୍ୟ, ତ ତିନି ଜଣଙ୍କ ପାଇଁ ଦୁଃଖ କରିବା ଦରକାର ନାହିଁ, ଶରୀର ବିନାଶୀ, ସୂକ୍ଷ୍ମ ଶରୀର ମୁକ୍ତି ପୂର୍ବରୁ ଅବିନାଶୀ ସେ ବି ତାର ବି ବିନାଶ ନାହିଁ, ଆତ୍ମା ଷଡ଼ବିକାର ରହିତ, ଏଠି ସେ ଲେଖିଲେ ସେ କଥା ଆତ୍ମା ଅସ୍ତୁ ଷଡ଼ବିକାର ବର୍ଜିତାନାମ ନିତ୍ୟତ୍ୱତ୍ ନ ସୂଚ୍ୟତି, ଆତ୍ମାର ଛଅଟା ବିକାର ନାହିଁ, ବୁଢ଼ା ହେଇଗଲେ ଯେ ଆତ୍ମା ବୁଢ଼ା ହେଇଗଲା କ'ଣ ବୁଝିପାରିବ ବୋଲେ, ତୁମେ ବୁଢ଼ା ହେଇଗଲା ତୁମ ଆତ୍ମା ବୁଢ଼ା ନୁହେଁ, ଆତ୍ମା କେହି ବୁଢ଼ା ନୁହେଁ, କି ଛୋଟ ପିଲାର ଆତ୍ମାଟା ଛୋଟ ଆତ୍ମା ନୁହେଁ, ଏ ଛୋଟ ଆତ୍ମା ଇଏ ବଡ଼ ଆତ୍ମା, ଭଗବାନ ଏମିତି ସବୁ ବଳଦେବ ବିଧାୟକ ଶୁଣ, ମୁଁ ତ ଏମିତି ପୁଙ୍ଖାନୁପୁଙ୍ଖ ଭାବରେ କ୍ଲାସ୍ ଦେଉଛି ବୋଲି ପୁଙ୍ଖାନୁପୁଙ୍ଖରେ ପଢ଼ିଥିଲି, ଆଗରୁ ସବୁ ପଢ଼ିଛି ବହୁତ ନୂଆ ଭକ୍ତ ଭଳିଆ ସବୁ ପଢ଼ିଥିଲି, ସେତେବେଳକୁ ଏତେ ସବୁ ବୁଦ୍ଧି ଥିଲା ନା କ'ଣ ସେ ସବୁ ଭୁଲିଗଲିଣି, ଯାହା ଭଗବାନଙ୍କର ଗୀତା ଟିକେ ପଢିବା ସୁଯୋଗ ମିଳିଲା, ସେତେବେଳେ ପଢ଼ିଥିଲେ ବଳଦେବ ବିଧାୟକ ଟିକା ଚକ୍ରପତିଙ୍କର ସେଦେବ ସ୍ୱାମୀଙ୍କର ପାଠ ପଢ଼ଉଛନ୍ତି ତ ଗଲେ ସବୁ, ଆଉ ଇଏ ସବୁ ତତ୍ତ୍ୱ କଥା କେଉଁଠି କ'ଣ ଏ ସବୁ ମିଶେଇକି ଖିଚୁଡ଼ି କରିକି ଲୋକଙ୍କୁ ବୁଝେଇବାକୁ ପଡ଼ିବ, କେତେ କଥା ହେଇଛ ଆତ୍ମା ଉପରେ ନ୍ୟାୟ ମତ ଆଣିବେ, ନାସ୍ତିକ ମତ ଆଣିବେ, ବୌଦ୍ଧ ମତ ଆଣିବେ, ଭଗବାନ ସବୁ କହିଛନ୍ତି ତାକୁ ବଳଦେବ ବିଧାୟକ ସେ ବୈଦାନ୍ତିକ ବେଦା ବୈଦାନ୍ତିକ ନା ସବୁ କାଟିଛନ୍ତି, ଏଇଟା ବୁଦ୍ଧ ମତରେ ଏଇଟା କାଟୁଛନ୍ତି, ଏଇଟା ନାସ୍ତିକମାନଙ୍କର ମତ, ଏଇଟା ନ୍ୟାୟମାନ ଲୋକଙ୍କର ମତ, ସବୁ ଯେ ଯେଉଁ ଶ୍ଳୋକ ସବୁ ରହିଛି ସେ ଶ୍ଳୋକ ସବୁ ଗୋଟେ ଗୋଟେ ମତ, ଆତ୍ମା ନିତ୍ୟ ତା ପାଇଁ ଶରୀର ପାଇଁ ଦୁଃଖ କରିବା ଆବଶ୍ୟକ କିଛି ନାହିଁ, ବିନାଶ ହେବ, ସେଇଟା କାଟିବେ ଗୋଟେ ଗୋଟେ ଏକଶିକତା ଏଠି କହୁଛନ୍ତି। ଆତ୍ମାସ୍ତୁ ଷଡ଼ ବିକାର ବର୍ଜିତ ଆନମ ନିତ୍ୟତ୍ୱତ୍ ନ ସୂଚିତ ଇତି। ସୂକ୍ଷ୍ମ ଦେହ ମୁକ୍ତି ପୂର୍ବରୁ ଅବିନାଶୀ, ସ୍ଥୂଳ ଦେହ ବିନାଶୀ, ଆତ୍ମାର ଷଡ଼ ବିକାର ରହିତ ଅବିନାଶୀ ନିତ୍ୟ। ଆଚ୍ଛା, ଦେହାତ୍ମ ସ୍ୱଭାବ ବି ଦାମ ନ କୋପି ଶୋକମ ହେତୁ ହୋ, ଯେ ଦେହ ଆତ୍ମ ସ୍ୱଭାବ ବିଦା, ଯେ ଦେହ ଆତ୍ମ ସ୍ୱଭାବକୁ ଜାଣନ୍ତି ସେ କେବେ ବି ଦୁଃଖ କରନ୍ତିନି। ଯଦାର୍ଥମ ଶାସ୍ତ୍ରସ୍ୟ ଧର୍ମ ଶାସ୍ତ୍ରସ୍ୟ ବଳବତ୍ତମ ଉଚ୍ୟତେ। ପ୍ରଭୁପଦରେ ରଚନା କରିଥିଲେ ନା, ରାଜନୀତି କାଲି ପଢ଼ୁଥିଲେ, ରାଜନୀତି ସମାଜନୀତି ଧର୍ମନୀତି ଅପେକ୍ଷା ଆତ୍ମଜ୍ଞାନ ଶ୍ରେଷ୍ଠ। ଏଇଟା ବଳଦେବୀ ଦାସଙ୍କର, ଯଦାର୍ଥମ ଶାସ୍ତ୍ରସ୍ୟ ଧର୍ମ ଶାସ୍ତ୍ରସ୍ୟ ବଳବତ୍ତମ ଉଚ୍ୟତେ ତତ୍ଖିଲମ ତୋପି ବଳବତ୍ତମ ଜ୍ଞାନଶାସ୍ତ୍ରଣ ପ୍ରଚୁତ୍ୟତେ। ତା ଅପେକ୍ଷା ଜ୍ଞାନଶାସ୍ତ୍ର ଶ୍ରେଷ୍ଠ, ଏଇ ଯୋଉ ଆତ୍ମଜ୍ଞାନଟା ଶ୍ରେଷ୍ଠ ଧର୍ମଶାସ୍ତ୍ର ଅପେକ୍ଷା ଏଠି କହିଲେ। ତସ୍ମାତ୍ ଅଶୁଚ୍ୟମ ସ୍ୱଚ୍ଛ ବ୍ରହ୍ମ ପାମର ସାଧାରଣ ପଣ୍ଡିତସ୍ୟ ତେନ ଯୋଗ୍ୟ ଇତି ଭାବମ। ସାଧାରଣ ପାମର ଲୋକ ପାଇଁ ଏଇଟା ବି ସୂଚା ମାନେ ଚିନ୍ତା କରିବାର ବସ୍ତୁ ନୁହେଁ। ପଣ୍ଡିତ କଥା କ'ଣ କହିବ, ଭଗବାନ ଇଣ୍ଡାଇରେକ୍ଟ କହିଲା, ବୁଦ୍ଧିକି ଆକ୍ଷେପ କରୁଛନ୍ତି ନା। ଗୋଟେ ପାମର ଲୋକ ବି ଚିନ୍ତା କରିବନି ଆତ୍ମତତ୍ଵ ଏ ଯୋଉ ଶରୀର ବିନାଶ ଉପରେ, ତୁମେ ପଣ୍ଡିତ ଲୋକ କଥା କ'ଣ କହିବ, ଆଉ ତୁମେ କ'ଣ ଚିନ୍ତା କରୁଛ କଥା। ଅର୍ଜୁନଙ୍କର ଭ୍ରମକୁ ପୁରା ପୁରା ଏ ଆତ୍ମ ଜିନିଷଟା, ମୋର ଭକ୍ତମାନଙ୍କ ମୁଣ୍ଡ ଖରାପ କରିଦେବେ, ମୋ ପୁଅଟା ଏମିତି ଆଜ୍ଞା ହେଇଗଲା, ମୋ ଝିଅଟା ଏମିତି ହେଇଗଲା, ମୋର କିରେ ତୁମେ ଏଇଟା କ'ଣ ବୁଝ ଟିକେ, ଏଇଟା କିଛି ବୁଝିପାରୁନ ତୁମେ, ତୁମ ପୁଅ ତାର କର୍ମଟା ଅଛି, ମୋ ସ୍ୱାମୀର ଏମିତି ହେଇଗଲା, ମୋର ଘରର ଏମିତି ହେଇଗଲା, ସେମିତି ହେଇଗଲା, କ'ଣ ମାଳିତୀ ଲୋକ ମାରିଛ, କ'ଣ ଆତ୍ମତତ୍ଵ ବୁଝିଲ। ଯଦି ବି ତୁମେ ସହାୟ କରିପାରୁନ, ଭଗବାନଙ୍କୁ ପ୍ରାର୍ଥନା କରୁନା। ଆଉ ତୁମେ ବ୍ୟତିବ୍ୟସ୍ତ ହେଇ ମାଳିତୀ ଲୋକ ବି ମାଳି ଗଲା, ସେ ସବୁ ଗଲା, ଭଜନ ଗଲା, ଦୌଡ଼ିବ କ'ଣ ଆତ୍ମତତ୍ଵ, କ'ଣ ଦୀକ୍ଷା, କ'ଣ ତୁମେ କ'ଣ କ'ଣ ଆଉ ବୈଷ୍ଣବ ଧର୍ମଟା ବୁଝିଲ କ'ଣ ନାହିଁ, କୌଣସି ବିଚାର ଚିନ୍ତା କରିବାର ନାହିଁ, ସବୁବେଳେ ମନେ ରଖିବା ଦରକାର। ଏଇ ଯୋଉ ଆତ୍ମତତ୍ଵ ଜିନିଷଟା ଉପରେ ଆମେ ସ୍ଥିତ ନ ହେଇପାରିଲେ, ଆତ୍ମସ୍ଥିତିରେ ରହିକି ଯଦି ପରମାତ୍ମାଙ୍କର କୃଷ୍ଣଙ୍କର ଭଜନ ଆମେ ନ କରିପାରିଲେ, ଦେହଧାରଣଟା ମାଡ଼ି ବସିବ। ସବୁ ଚାଲିଥିବ, ତେଲ ଚାଲିଥିବ, ମାଳି ଚାଲିଥିବ, ଜପ ଚାଲିଥିବ, ସବୁ ସେଇ 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 ଘର ସଂସାର ଚିନ୍ତା ମୁଣ୍ଡ ଭିତରେ ପଶିକି ରହିଥିବ। ମାୟା ମାୟାଟାକୁ ଧରିକି ବସିଥିବ ଜାବୁଡ଼ିକି, ଆଉ ଗୁରୁଦେବ ସେ କୁହନ୍ତି ମାୟାକୁ ତୁମେ ଜାବୁଡ଼ିକି ଘରେ ଧରିକି ବସିଛ, ତୁମେ କ'ଣଟା ଭଜନ କରିବ ମୁଣ୍ଡରେ, ସେ ଯେତେ ସବୁ ମାଳଟା କ'ଣ ମୁଣ୍ଡରେ, ସେ ଘର ସଂସାର କଥା ପଶିଲା ନା, ଆଉ ସବୁବେଳେ ଗୋଟେ ମୁଣ୍ଡରେ ସେଇ ଜିନିଷଟା ପଶିଲା, ଆତ୍ମତତ୍ଵଟା ଆସୁନି ନା। ଦେହ ସୁଖ ପଶିବନି, ପିଲା ଛୁଆ ଚିନ୍ତା ପଶିବ, ଘରର ଲସ୍ ହେଇଗଲା, ଲାଭ ହେଇଗଲା, ଏଟା ହେଲା ସେଟା ହେଲା, ଖାଲି ମାଲଟା ହରିକୃଷ୍ଣ 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 ଚାଲିଥିବ। କିନ୍ତୁ ମନ ତ ଗୋଟେ କାମନା ଆଡ଼େ ସେଟା ରହିଲାଣି, ମନଟା ଯୁଆଡ଼େ ଆସକ୍ତି ରହିଲା, ମନର ଦୁଇଟା ଜିନିଷ ନା, ଆସକ୍ତିରେ ସେ ତୁମକୁ ସାହାଯ୍ୟ କରିବନି, ଆସକ୍ତି ହେଲେ ସାହାଯ୍ୟ କରିବନି, ଆଉ କ'ଣ ହେଲେ ସାହାଯ୍ୟ କରିବନି, ଦୋଷ ହେଲେ ସାହାଯ୍ୟ କରିବନି, ଅଭାବ ରହିଲେ ବି ସାହାଯ୍ୟ କରିବନି, ଭୋଗବୁଦ୍ଧି ହେଲେ ବି ସାହାଯ୍ୟ କରିବନି, କୌଣସିରେ ସାହାଯ୍ୟ କରିବନି। ସେ ଭୋଗବୁଦ୍ଧି ହେଲେ କ'ଣ ସାହାଯ୍ୟ କରିବି, ମନ ସେ ଭୋଗରେ ଦୌଡ଼ୁଥିବ, ତୁମର ଏଣେ ଚାଲିଥିବ ଖାଲି ଭକ୍ତି, ଆସକ୍ତି ହେଲେ ବି କୋଡ଼ିଏ ଜିନିଷ ପୁରା ବହୁତ ଆଟାଚମେଣ୍ଟ ଆସିଗଲା, ଶିଖିଛି ନା, ଭଜନ ବି ହେଇପାରିବ। ଜୀବକୁ କ'ଣ ଭଜନ ଭକ୍ତିପଥକୁ ଆଣିବା, ଆଚାର୍ଯ୍ୟମାନେ କ'ଣ ତାଙ୍କର ଯୋଉ ଅବଦାନ, ଅତୁଳନୀୟ ଅବଦାନ, ଅତୁଳନୀୟ ଅବଦାନ, ଗୋଟେ ଜୀବକୁ ବହୁତ ବଡ଼ କଷ୍ଟ କାମ ନା, ତା ମୁଖଟାକୁ ବୁଲିବାକୁ ପଡ଼ିବ, ଆଉ ବୁଝିପାରୁଛ ନା ବୁଲିବାକୁ, ତ ବେକଟାକୁ ଯଦି ମୋଡ଼ା ହେବ, କୁହନ୍ତି ତୋ ବେକକୁ ମୋଡ଼ି ଦେବି, ଓଡ଼ିଆରେ କୁହନ୍ତି ତୋ ବେକଟାକୁ ମୋଡ଼ି ଦେବି, ମୋଡ଼ି ଦେବି ମାନେ କ'ଣ, ତୋ ମୁହଁ ଆଗକୁ ଅଛି, ପେଟ ଆଡ଼କୁ ଅଛି, ତୋ ମୁହଁଟା ପଛ ଆଡ଼କୁ ହବ, ସେ ବଞ୍ଚିବ କି। ଗୋଟେ ଜଣେ ଶରୀର ଧାରଣା ଲୋକକୁ ଏ କଥା କହିଲେ ସେ ତା ମରିଲା ଭଳିଆ ଲାଗିବ, ତ ପୁରା ମୋଡ଼ା ହେଉଛି ତାକୁ ପୁରା, ଆଉ ସେ ଅନେଇଛି କୁଆଡ଼କୁ, ବିଷୟ ଆଡ଼କୁ, ସଂସାର ଆଡ଼କୁ, ତାକୁ ଆତ୍ମକଥା କୁହାହବ, ଆଉ ସେ ପୁରା ଘାଇଲା ହେଇଯିବ, ଆଉ କ'ଣ କରିବି, ବଞ୍ଚିବ ଆଉ ଲାଭ କ'ଣ, ପିଲା ଛୁଆ କିଏ ଦାୟିତ୍ୱ ନେବ, ସେ ଭାବୁଛି ମୁଁ ସବୁ କରୁଛି, କିନ୍ତୁ ତୋ ଆତ୍ମାଟା ତୁ ତାର କତର କେତେଗୋଟେ ବିନାଶ ହେଇଗଲାଣି, ଆଉ ତୋ ପିଲା ଛୁଆ ବି ସେମାନଙ୍କର ଆତ୍ମା, ତୁ ଯାହା ପିଲା ଛୁଆଙ୍କର ଯାହା କାମ କରୁଛୁ ସେ ଦେହ ପାଇଁ କରୁଛୁ, ତା ଆତ୍ମା ପାଇଁ କିଛି କରୁଛୁ, ତୁମେ ଯୋଉ ଟଙ୍କା ବିଜନେସ୍ କରିଦେଇକି ସବୁ ଛାଡ଼ିଦେଲ, କ'ଣ କଲ, ତା ଆତ୍ମା ପାଇଁ କିଛି କଲ, ପିଲାଙ୍କର ଆତ୍ମା ପାଇଁ କଲ, ଆଉ ଦେହ ପାଇଁ କଲ ନା, ଆଉ କ'ଣ, ଆଉ ତୁମେ ଦେହ ପାଇଁ କରୁଛ, ତାଙ୍କ ଭୋଗ କରୁଛନ୍ତି, ଅସୁବିଧା କ'ଣଟା, ଆଉ ଦେହ ପାଇଁ କରୁଛ, ଆଉ ଆତ୍ମା ପାଇଁ କରୁଛ କି, କହିଲେ କରୁନୁ। ଆମର ଏ ଜିନିଷଟା ସବୁ ଆତ୍ମା ପାଇଁ, ଆମେ ଖାଇବାକୁ ଦେଲେ ବି ଆତ୍ମା ପାଇଁ, ପ୍ରସାଦ ଦେଲେ ତାକୁ ଯାହା କରିବ ଆତ୍ମା ପାଇଁ କରିବ, ଯେ ଆମର ଦୟା ନାହିଁ, ସାହାଯ୍ୟ ନାହିଁ, ଏମିତି କିଛି ନୁହେଁ, ଯାହା ଅଛି ସବୁ ଆତ୍ମା ପାଇଁ, ଯଦି ଆତ୍ମା ପାଇଁ ସେଇଟା ଲାଗୁନି ସେ ଭଜନ କରିବନି, ତାକୁ ସାହାଯ୍ୟ କାହିଁ କରିବାକୁ ଯିବା। ଦରକାର ନାହିଁ। ଆମେ ବି ସାହାଯ୍ୟ କରିବା, ଗରିବ ଜଣେ ଗରିବ ଭକ୍ତ ତ ସାହାଯ୍ୟ କରିବା, କାହିଁ କରିବା, ସେ ଅସୁବିଧାରେ ତ ସାହାଯ୍ୟ କରିବା, କି ସେ ଭଜନ କରିବା ଦରକାର। ଆଜି ଭଜନ କରିବନି ସେ ତାର ବିଷୟ ଭୋଗ କରି ତୁମର ଲାଭ କଣ୍ଟା କିଛି ଲାଭ? ଯାହା କରାଯିବ ଆତ୍ମ ପାଇଁ ପ୍ରଭୁ ସେଇଟାକୁ ସେ ଯୁଗାଚାର୍ଯ୍ୟ ଥିଲା ଆଉ ସେ ଜାଣିଛନ୍ତି ୟା ଉପରୁ କଣ ଯିବ ଯିବ, ଏଇଠି ତ ଖସିକି ରହିବେ, ସବୁ ଅଟକିକି ରହିବେ ଆଉ ଘୁରି ଘୁରିକି ବିଶ୍ୱ ସାରା ଯାଇ ଆତ୍ମାସ୍ୱରୂପ ବୁଝେଇ ବୁଝେଇ ଗଲେ, ତଥାପି ବର୍ତ୍ତମାନ ଆମେ ବୁଝିପାରିଲେ ମୋର ଅସୁବିଧା ହେଇଗଲା, ଏମିତି ହେଇଗଲା, ସେମିତି ହେଇଗଲା, ମୁଁ ଏମିତି ଅସୁବିଧା ହେଇଯାଉଛି, ତାହା ହେଇଯାଉଛି, କ'ଣ ତୁମେ ଆତ୍ମାଟା? ଆଉ ଯଦି ଅସୁବିଧା ଶରୀର ଚଳିବା ପାଇଁ, କାରଣ ପ୍ରାକ୍ଟିକାଲି ଗୋଟେ ଦେଖିବାକୁ ଗଲେ ବି ସମାଜରେ ଚଳିବାଟା ବର୍ତ୍ତମାନ କଷ୍ଟ, ଯଦି ଚଳିବାଟା କଷ୍ଟ ତୁମର, ତୁମ ସରଳ ଜୀବନ ଆବଶ୍ୟକତା ବଢ଼େଇ ଦେଇଛ, ତାର ଆବଶ୍ୟକତାଟାକୁ କମାଅ, ସରଳ ଜୀବନରେ ରୁହ, ଆଉ ଭଗବାନଙ୍କୁ ଡାକ, ସେଇ ସମାଧାନ କରିଦେଇପାରିବ। କୃଷ୍ଣଙ୍କର ଶରଣ ଯିବା ବିନା ଆଉ କୌଣସି ସମାଧାନ ନାହିଁ, ବାସ ଏଇଟା ମନେ ରଖ। ଆଉ ଯାହା କରିବ ସେ କିଛି ନାହିଁ, ସେ ଯେଉଁ କ'ଣ ଜୋର ବର୍ଷା ହେଲେ ବିଲରେ କ'ଣ ଦିଅନ୍ତି, ସେଇଟା ଘାଇ ଘଳିଆ ପଡ଼ିଲେ କ'ଣ କରନ୍ତି, କାଦୁଅ ଚେକା କାଟିକି ଦିଅନ୍ତି, ସେ କେତେ ସମୟ ରହିବ, ପାଣି ଜୋର ହେଲେ ଠେଲି ଫୋପାଡ଼ି ଦେବ, କିଛି ରଖିବନି, ତା କରମ ଘରଟା ହେଲେ ସେ ଠେଲି ଫୋପାଡ଼ି ଦେବ, ତୁମେ କ'ଣଟା କରିବ, କ'ଣ ସାହାଯ୍ୟ କରିବ, କ'ଣଟା କରିପାରିବ, କିଛି କରିପାରିବ। ଭଗବାନ ଏ ଆତ୍ମତତ୍ତ୍ୱକୁ ନେଇକି ଅର୍ଜୁନଙ୍କର ବୁଦ୍ଧିକୁ ଆକ୍ଷେପ କରି କହିଲେ, କେବେ ବି ଚିନ୍ତା କରନି ଶରୀର ପାଇଁ, ଚିନ୍ତା କରନି କି ସୂକ୍ଷ୍ମ ଶରୀର ପାଇଁ, ମନ ବୁଦ୍ଧି ଅହଙ୍କାର ପାଇଁ ଚିନ୍ତା କରନି କି ଆତ୍ମ ପାଇଁ ଚିନ୍ତା କରନି, ପଣ୍ଡିତ ଲୋକମାନେ କେବେ ଚିନ୍ତା କରନ୍ତି? ଆରମ୍ଭ କରି ତାପରେ ଗୀତାର ଆରମ୍ଭ ହେଇଗଲେ ବର୍ତ୍ତମାନ ଆତ୍ମତତ୍ତ୍ୱ ଚାଲିଲା, ଏ ଅଧ୍ୟାୟ ସବୁଠୁ ଇମ୍ପୋର୍ଟାଣ୍ଟ ଅଧ୍ୟାୟ, ଆତ୍ମା ଉପରେ ଭଗବାନ ପ୍ରବଚନ ଦେବେ। ହରେ କୃଷ୍ଣ, ହରେ ଭଗବତ ଗୀତା, କି ଜୟ ଶ୍ରୀ ପ୍ରଭୁପାଦ ଗୁରୁଦେବ, କି ଜୟ ଗୀତା ଗୌର ପ୍ରମାଣ।